पंचावन अध्याय श्लोक दुई स्व जातो वैदर्भ्यां कृष्णवीर्यमद्भव प्रद्युम्ना इति विख्यातः सर्वतो पीतुः स एव जातो वैदर्भ्यां कृष्णवीर्यसमुद्भवा प्रद्युम्न इति विख्यातः सर्वतो नवमः पितुः स एव जातो वैदर्भ्यं कृष्णवीर्यसमुद्भवा प्रद्युम्न इति विख्यातः सर्वतो नवमः पितुः स एव जातो वैदर्भ्यां कृष्णवीर्यसमुद्भवः प्रद्युम्न इति विख्यातः सर्वतो नवमः पितुः
से श्री कृष्णक वीर्यरु वैदर्भी गर्भर जन्मग्रहण कले एवं प्रद्युम्न नाम लाभ कले कौन विषय से पिता तुलन में न्यून नथिले भक्त सदन बंद मातृवृंद आपको आज श्रीमद भागवतम कथा को आपको स्वागत जनाऊु तेणु ये भगवान लीला विवाह विवाह लीला चली 52 अध्याय आरंभ कर 69 अध्याय पर्यंत विभिन्न भाव भगवान 16,108 राणी विवाह करेंगे जिते भगवान अवतार अच्छा कौन सी अवतार भगवान अधिक विवाह करते अधिक विवाह करते ये हूँ कृष्णास्तु भगवान स्वयं अन्य जिते भगवान अवतार अच्छा किसी गोटे जन जड़े ना दिज तीन जन चार जन ये भाव कि ग्रहण कर भगवान रामचंद्र तो आसिले आदर्श स्थापन कले एक पत्नी व्रत से शिक्षा दे मनुष्य गोटे पत्नी ढेर हो गले ଆଉ ଦୁଇଟି ପତ୍ନୀ ଗ୍ରହଣ କଲେ କ'ଣ ହେବ? ଯଦିଓ ଆମର ବୈଦିକ ନିୟମ ଅନୁସାରେ ଜଣେ ଏକରୁ ଅଧିକ ବିବାହ କରିପାରିବ, ତେଣୁ ଭଗବାନ ଲୀଳା ପୁରୁଷୋତ୍ତମ ସେ ଲୀଳା କରୁଛନ୍ତି। କେବଳ ଯେ 16,108 ରାଣୀ ତାଙ୍କର ଥିଲେ ତାହା ନୁହଁ, ଅନେକ ରାଣୀ ତାଙ୍କର ଥିଲେ। ଅବଶ୍ୟ ଗୋପୀମାନଙ୍କ ସହିତ ତାଙ୍କର ସବୁ ରାସ ଲୀଳା କରୁଥିଲେ। ସେ 30 କୋଟି ଗୋପୀ, 30 କୋଟି ଗୋପୀ ଭଳି ପତ୍ନୀଙ୍କ ଭଳି ବ୍ୟବହାର କରୁଥିଲେ ତାଙ୍କୁ, ପ୍ରେମିକା ତାଙ୍କର 300 କୋଟି, 300 କୋଟି ଗୋପୀ। ଆମର ପୃଥିବୀର ଭାରତ ବର୍ଷରେ ଏତିକି ସଂଖ୍ୟା ନାହାନ୍ତି ବର୍ତ୍ତମାନ ଏପର୍ଯ୍ୟନ୍ତ ଜନସଂଖ୍ୟା, କିନ୍ତୁ ଭଗବାନଙ୍କର ସିଏ ଲୀଳା ଏଇଭଳି ଭାବ ଲୀଳା ପୁରୁଷୋତ୍ତମ ସିଏ। ଏବଂ ଅନ୍ୟ ସ୍ଥାନରେ ମଧ୍ୟ ବର୍ଣ୍ଣନା କରାଯାଏ, ଯଜ୍ଞପତ୍ନୀମାନେ ଯେଉଁ ରହିଛନ୍ତି 10:23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ଯଜ୍ଞପତ୍ନୀମାନଙ୍କୁ ଯେତେବେଳେ ଭଗବାନ ପଠାଇଥିଲେ ତାଙ୍କର ସାଙ୍ଗ ବାଳକମାନଙ୍କୁ ଖାଦ୍ୟ ଆଣିବା ପାଇଁ, ସେ ସମୟରେ ତାଙ୍କର ବ୍ରାହ୍ମଣମାନେ ସବୁ ବିଦା କରିଦେଇଥିଲେ, କିନ୍ତୁ ସେ ସମୟରେ ଭଗବାନ ତାଙ୍କୁ କହିଥିଲେ ଯାଅ ପତ୍ନୀମାନଙ୍କ ପାଖକୁ ଯାଅ। ସେ କହିଥିଲେ କହିଲେ ନାହିଁ ଯେ ବ୍ରାହ୍ମଣ ପତ୍ନୀମାନଙ୍କ ପାଖକୁ ଯାଅ ବୋଲି, ସେ କହିଲେ ପତ୍ନୀମାନଙ୍କ ତାଙ୍କର ପତ୍ନୀ ସିଏ। ଯେଉଁମାନେ ଭଗବାନଙ୍କ ସହିତ ଏଇଭଳି ଭାବରେ ମାଧୁର୍ଯ୍ୟ ଭାବରେ ସମ୍ବନ୍ଧିତ ହେବା ପାଇଁ ଚାହୁଁଛନ୍ତି, ସମସ୍ତେ ସମସ୍ତେ ତାଙ୍କର ପତ୍ନୀ। ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ 13 ଶ୍ଳୋକରେ 12-24 ଏଇ 13 ଶ୍ଳୋକରେ ଭଗବାନଙ୍କ ମଙ୍ଗଳାଚରଣ କରିଛନ୍ତି। ସାଧାରଣତଃ ଯେଉଁମାନେ ଭଗବାନଙ୍କ କଥା କହିବେ, କହିବା ପୂର୍ବରୁ ଆମେ କିଛି କିଛି ଭଗବାନଙ୍କର ପ୍ରାର୍ଥନା କରିବା, କିଛି ମଙ୍ଗଳାଚରଣ କରିବା, ଏସବୁ ରହିଛି। କିନ୍ତୁ ସୁଖଦେବ ଗୋସ୍ୱାମୀ ଏଭଳି ବକ୍ତା, ସେ ମଙ୍ଗଳ ବିନା ମଙ୍ଗଳାଚରଣରେ କଥା କହିବା ଆରମ୍ଭ କରିଥିଲେ। ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଯେଉଁ କଥା ରହିଛି, ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି, ମୋର କ'ଣ କର୍ତ୍ତବ୍ୟ? ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷସ୍ୟ ହେ ଯତ୍ କାର୍ଯ୍ୟ ମିଳିୟମାଣସ ସର୍ବଦା ଯତ୍ ଶ୍ରୋତବ୍ୟମ ଅଥ ଜାପ୍ୟମ ଯତ୍ କର୍ତ୍ତବ୍ୟମ ନୁଭି ପ୍ରଭୁ କ'ଣ ସ୍ମର୍ତ୍ତବ୍ୟଂ ଭଜନୀୟଂ ବା ବ୍ରୁହି ଯତ୍ ବା ବିପର୍ଯ୍ୟମ। ଏ ଦୁଇଟି ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ, ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ। ଏ ପ୍ରଥମ ସ୍କନ୍ଧ ଅନ୍ତିମ 19 ଅଧ୍ୟାୟରେ ଲାଷ୍ଟକୁ ଏ ଶ୍ଳୋକଟି କୁହାଯାଇଛି, ଏ ଦୁଇଟି ଶ୍ଳୋକ। ତେଣୁ ଦ୍ୱିତୀୟ ସ୍କନ୍ଧରୁ ସୁଖଦେବ ଗୋସ୍ୱାମୀ କଥା କହିବା ପାଇଁ ଆରମ୍ଭ କରିଛନ୍ତି। ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ଏଭଳି ଉଦ୍ଭୁତ ଇଏ ଅଭିଭୂତ ହୋଇପାରିଲେ, ସିଏ ମଙ୍ଗଳାଚରଣ କରିବାକୁ ଭୁଲିଗଲେ। ସାଙ୍ଗେ ସାଙ୍ଗେ ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ଆରମ୍ଭ କଲେ, କହିଲେ ବରିଆନ ଏ ସେ ପ୍ରଶ୍ନ କୃତ ଇଏ ତମ ଲୋକ ନୃପମ୍, କ'ଣ ତମର ପ୍ରଶ୍ନ ବହୁତ ଶ୍ରେଷ୍ଠ ପ୍ରଶ୍ନ ପଚାରିଲ। ବହୁତ ଖୁସି ହେଇଗଲେ ସୁଖଦେବ ଗୋସ୍ୱାମୀ, ସେ ସବୁ ଶୁଣିକି ରଖିଥିଲେ, ଭାଗବତ ସବୁ ଶୁଣିକି ଥିଲେ, ସବୁ ମନେ ରଖିଥିଲେ, ସବୁ ଥିଲା, ପ୍ରଚାର କହିବା ପାଇଁ କେଉଁଠି ସୁଯୋଗ ମିଳିନଥିଲା। ତା ପୂର୍ବରୁ ସେ ଯୁଆଡ଼େ ଯାଉଥିଲେ, ଜଣଙ୍କ ଘରକୁ ଯାଉଥିଲେ, ଖାଲି ଗୋଧନ ମାତ୍ରମ ସ ଗୋଧନ ମାତ୍ରମ ଗୃହେଶ ଗୃହ ମେଦିନା ଅବକ୍ଷତି ମହାଭାବ ତୀର୍ଥି କରିବନ ତଦାଶ୍ରମମ୍। ଜଣଙ୍କ ଘରକୁ ଯାଉଥିଲେ ଅଧଘଣ୍ଟା, ମ୍ୟାକ୍ସିମମ୍ ଅଧଘଣ୍ଟା ରହୁଥିଲେ, ଭଗବାନ କଥା କହୁନଥିଲେ, ଚୁପଚାପ ରହୁଥିଲେ, ସମସ୍ତେ ଭାବୁଥିଲେ ପାଗଳ ବ୍ୟକ୍ତି। ଯେତେବେଳେ ଏଇ ନୈମିଷାରଣ୍ୟ ଆମର ଯେଉଁ ରହିଛି ଯେଉଁ ସୁକରତାଲ ହରିଦ୍ୱାର ନିକଟରେ, ଯେତେବେଳେ 60,000 ମନ ଋଷି ଅଛନ୍ତି ଏବଂ ସୁଖଦେବ ଗୋସ୍ୱାମୀ ଆସୁଛନ୍ତି, ସେତେବେଳେ ତାଙ୍କ ପଛରେ ସବୁ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ତାଙ୍କ ପଛରେ ଯାଉଛନ୍ତି, ତାଙ୍କ ପଛରେ ଭାବୁଛନ୍ତି ପାଗଳଟା ଏତେ ସୁନ୍ଦର ଦେଖାଯାଉଛି କିନ୍ତୁ ପାଗଳଟା କିଛି କହୁନାହାନ୍ତି, ସିଏ ଏ ପର୍ଯ୍ୟନ୍ତ କିଛି କହୁନଥିଲେ। ଆଉ ଯେତେବେଳେ କଥା କହିଗଲେ ସିଏ ହେଇଗଲେ ବହୁତ ବୈଷ୍ଣବମାନଙ୍କ ପ୍ରିୟ, ବୈଷ୍ଣବମାନଙ୍କ ପ୍ରିୟ ହେଇଗଲେ। ଗୋଟେ ଶ୍ଳୋକ ଅଛନ୍ତି ଭାଗବତମରେ, ଯେଉଁ ଭଗବାନ କଥା କହିଲେ ସେ ବୈଷ୍ଣବମାନଙ୍କ ପ୍ରିୟ ହେଇଗଲେ, ବହୁତ ସୁନ୍ଦର ଶ୍ଳୋକ ଏଇଟା। ତେଣୁ ଯେତେବେଳେ ବର୍ତ୍ତମାନ ସୁଯୋଗ ମିଳିଲା କଥା କହିବା ପାଇଁ ଭଗବାନ କଥା, ଏ ଯେଉଁ ପ୍ରଶ୍ନ ପଚାରୁଛନ୍ତି ସାଧାରଣ ପ୍ରଶ୍ନ ନୁହଁ, ଏ ପ୍ରଶ୍ନ ଖୁବ୍ କ୍ୱଚିତ ଲୋକ ପଚାରନ୍ତି, ନହେଲେ ସମସ୍ତେ ପଚାରନ୍ତି କେମିତି ଆମର ଜନ୍ମ ଐଶ୍ୱର୍ଯ୍ୟ ସୂତ ଶ୍ରୀ ବା ଏମିତି ବିଭିନ୍ନ ପ୍ରକାର ଶାରୀରିକ ଆବଶ୍ୟକତା ସବୁ କେମିତି ପୂର୍ଣ୍ଣ ହେବ, ଏ ବିଷୟରେ ସେ ପ୍ରଶ୍ନ ଚାଲିଛି। ଆଜିକାଲି ପୃଥିବୀରେ ଏଇ ବିଷୟରେ ଅନେକ ପ୍ରଶ୍ନ ଚାଲିଛି, କିନ୍ତୁ ଏ ପ୍ରଶ୍ନ ବହୁତ ରିୟା, ବହୁତ ଦୁର୍ଲଭ। ଏ ପ୍ରଶ୍ନ ଶୁଣିକିରି ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହୋଇଗଲେ, ସେ ଭଗବାନଙ୍କୁ ମଙ୍ଗଳାଚରଣ କରିବା ପାଇଁ ଭୁଲିଗଲେ, କହିଲେ ବରିଆନ ଏ ସେତେ ପ୍ରଶ୍ନ, ଏ ପରୀକ୍ଷା ତୁମେ ଯେଉଁ ପ୍ରଶ୍ନ ପଚାରିଲ କେତେ ସୁନ୍ଦର ପ୍ରଶ୍ନ ପଚାରିଲ, ଶ୍ରେଷ୍ଠ ପ୍ରଶ୍ନ ପଚାରିଲ, କୃତ ଲୋକହିତମ ରୂପମ ଏ ଲୋକମାନଙ୍କର ମଙ୍ଗଳ ପାଇଁ କରାଯାଉଛି। ଭାଗବତ ମଧ୍ୟ ଆମମାନଙ୍କ ମଙ୍ଗଳ ପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ପ୍ରଭୁପାଦ ଯଦି ଅଲଗା ବ୍ୟବସ୍ଥା କରିଥାନ୍ତେ ଆଜି ଆମେ ଭଗବାନଙ୍କର କଥା ଆଜି ଆଲୋଚନା କରିନଥାନ୍ତେ, 8:00-9:00 ଅନ୍ୟ କୌଣସି କାର୍ଯ୍ୟ ହୋଇଥାନ୍ତା, ସବୁ ଶାସ୍ତ୍ରର ସାର ଭାଗବତଙ୍କୁ ଆଠରୁ ନ ରଖିଲେ ପ୍ରଭୁପାଦ ମହାରାଜ ପ୍ରାଇମ୍ ଟାଇମ୍, ଯେମିତି ଟିଭିରେ ପ୍ରାଇମ୍ ଟାଇମ୍ରେ ସେଇ ସମୟରେ ଆଡ଼ଭର୍ଟାଇଜମେଣ୍ଟ କଲେ ଅଧିକ ପଇସା ଦେବାକୁ ପଡ଼େ, ସେଇଭଳି ଇସ୍କନଳୀ ହେଉଛି ପ୍ରାଇମ୍ ଟାଇମ୍ ଆଠରୁ ନଅ, କିଏ କେଉଁଭଳି ଭାବରେ ବ୍ୟବହାର କରିପାରିବେ, କିନ୍ତୁ ସବୁଠାରୁ ବେଷ୍ଟ ୟୁଟିଲାଇଜେସନ୍ ଅଫ୍ ଦିସ୍ ଟାଇମ୍ ଇଜ୍ ହିୟରିଂ ଟୁ ଶ୍ରୀମଦ୍ ଭାଗବତମ୍। ତେଣୁ ଇଏ ଯେଉଁ ଭାଗବତମ୍ ଯେତେବେଳେ ସୁଯୋଗ ମିଳିଲା ସୁଖଦେବ ଗୋସ୍ୱାମୀ କି ବହୁତ ଆନନ୍ଦିତ ହୋଇଗଲେ, ଏମିତି ଆଭିଭୂତ ହୋଇଗଲେ ଭଗବାନଙ୍କର କ'ଣ ମଙ୍ଗଳାଚରଣ କରିବା ପାଇଁ ଭୁଲିଗଲେ। ତେଣୁ ସେ କହିଲେ ବରିଆନ୍ ଏ ସେତେ ପ୍ରଶ୍ନ, ହେ ପରିକି ତମର ଯେଉଁ ପ୍ରଶ୍ନ କେତେ ଶ୍ରେଷ୍ଠ ପ୍ରଶ୍ନ ପଚାରିଲ, ବରିଆନ୍ ଏ ସେତେ ପ୍ରଶ୍ନ କେମିତି ଶ୍ରେଷ୍ଠ ନା କୃତ ଲୋକ ମିତମ ରୂପମ, ମନୁଷ୍ୟମାନଙ୍କର ହିତ କରିବା ପାଇଁ ଏଇଟା ହେଇଛି, ମନୁଷ୍ୟମାନଙ୍କର ହିତ କରିବା ପାଇଁ। ଆଜି ଆମେ ଯେଉଁ କଥା କହୁଛେ ଏ ସମସ୍ତଙ୍କର ହିତ କରିବ, ଯେଉଁମାନେ ଶୁଣିବେ ତାଙ୍କର ହିତ କରିବେ, ଯେଉଁମାନେ ଦେଖିବେ ବା ପରେ ଟିଭିରେ ଇତ୍ୟାଦି ସବୁ ଆମର ଦେଖିବେ ସେମାନଙ୍କ ହିତ ହେବ, କୃତ ଲୋକ ହିତ ରୂପ। ଏବଂ ଆତ୍ମବିତ୍ ସମତ ପୁଂସାନ୍, ଯେଉଁମାନେ ଆତ୍ମା ସମ୍ବନ୍ଧ ଜାଣନ୍ତି ଆତ୍ମବିତ୍ ଯେଉଁମାନେ ସେମାନେ ଏଇଟାକୁ ସମ୍ମତି ପ୍ରଦାନ କରିବେ, ଏଇଟାକୁ ଶ୍ରେଷ୍ଠ ପ୍ରଶ୍ନ ବୋଲି। ଆତ୍ମବିତ୍ ସମତ ପୁଂସା ଶ୍ରୋତବ୍ୟା ଦିଶୁଜ ପର, ଶୁଣିବା ଭିତରେ ଶ୍ରେଷ୍ଠ ବିଷୟ ହେଉଛି ଏଇ କଥା, କେମିତି ଆମେ କ'ଣ ଆମର କ'ଣ କର୍ତ୍ତବ୍ୟ ଇତ୍ୟାଦି, ଏଇଟାକୁ ଶ୍ରେଷ୍ଠ ବିଷୟ। ତେଣୁ ଏଇଭଳି ଭାବରେ କଥା କହିବା ପାଇଁ ଆରମ୍ଭ କଲେ, ପ୍ରଶ୍ନର ଉତ୍ତର ଡାଇରେକ୍ଟ ଦେବା ପାଇଁ ଆରମ୍ଭ କରିଦେଇଦେଲେ, ତିନି ଅଧ୍ୟାୟ ଚାଲିଗଲା। ଚତୁର୍ଥ ଅଧ୍ୟାୟ ଯେତେବେଳେ ଆସିଲା ପରୀକ୍ଷିତ ଭାବରେ ଗୋଟିଏ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି, ଏବଂ ସୃଷ୍ଟି ବିଷୟରେ ଯେତେବେଳେ ପ୍ରଶ୍ନ କରିବା ପାଇଁ ଆରମ୍ଭ କଲେ, ସେତେବେଳେ ସୁଖଦେବ ଗୋସ୍ୱାମୀ ମନେ ପଡ଼ିଲା, ଆରେ ମୁଁ ମଙ୍ଗଳାଚରଣ କରିନାହିଁ। ତେଣୁ ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟ 12-24 ଏ ତେରଟି ଶ୍ଳୋକରେ ଭଗବାନଙ୍କ ମଙ୍ଗଳାଚରଣ କରିଛନ୍ତି, ତେରଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ଆମେ କହିବାର ଉଦ୍ଦେଶ୍ୟ ଥିଲା ଏଥିରେ ଗୋଟେ କଥା କହିଛି, ଭଗବାନ ସମସ୍ତଙ୍କର ପତି, ଖାଲି ଯେ 16108 ରାଣୀଙ୍କର ପତି ଥିଲେ ତା ନୁହଁ, କ'ଣ ସେ ଶ୍ଳୋକ, ଶ୍ରିୟପତି ଜଗ ଶ୍ରିୟପତି ଏଇଭଳି ଭାବରେ ସମସ୍ତଙ୍କର ପତି, ସିଏ ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତି ଗତିସ୍ତାନ ଧକପ୍ରଶ୍ନୀ ସାତୁତାଂ ପ୍ରସିଦ୍ଧତାଂ ମେ ଭଗବାନ ସତାଙ୍କ ପତି। କେତେ ଜଣଙ୍କ ପତି ସେ ହିସାବ କରନ୍ତୁ, ଶ୍ରିୟପତି ସେ ହେଉଛନ୍ତି ଲକ୍ଷ୍ମୀଙ୍କର ପତି, ଏବଂ ଯଜ୍ଞପତି ସେ ହେଉଛନ୍ତି ଯଜ୍ଞର ପତି, ସିଏ ଯଜ୍ଞର ମାଲିକ, ସିଏ ପତି ଯଜ୍ଞପତି ଲୋକପତି, ଲୋକପତି କହିଲେ ସମସ୍ତ ମନୁଷ୍ୟମାନଙ୍କର ହଉ ବା ପୃଥିବୀ ଯେତେ ଗ୍ରହ ନକ୍ଷତ୍ର ସବୁ ରହିଛି ସମସ୍ତଙ୍କର ପତି ସିଏ, ଶ୍ରିୟପତି ଯଜ୍ଞପତି ଲୋକପତି ଧିଆପତି, ଧିଆପତି କହିଲେ ପ୍ରଜାପତି, ଶ୍ରିୟପତି ଯଜ୍ଞପତି ପ୍ରଜାପତି, ପ୍ରଜା ପ୍ରଜାମାନଙ୍କର ସେ ହେଉଛନ୍ତି ପତି ପ୍ରଜାପତି, ଧିଆପତି ଆମର ବୁଦ୍ଧିର ହେଉଛନ୍ତି ସେ ସ୍ୱାମୀ, ମତା ସ୍ମୃତିର ଜ୍ଞାନ ଅପହନ ହେଉଛି ନା, ସେ ଯଦି ସେ ଜ୍ଞାନ ନ ଦେବେ ଆମର କ'ଣ ବୁଦ୍ଧି ଆସିବ, ଯେତେ ବୁଦ୍ଧିମାନ ବ୍ୟକ୍ତି ହୁଅନ୍ତୁ ତାର ବୁଦ୍ଧି ବୁଦ୍ଧି ମତାମ ଅସ୍ମି ଭଗବାନ ଭଗବତ ଗୀତାର କହିଲେ, ବୁଦ୍ଧିମାନଙ୍କର ମୁଁ ହେଉଛି ବୁଦ୍ଧି, ବୁଦ୍ଧିମତାମାନଙ୍କର ମୁଁ ହେଉଛି ବୁଦ୍ଧି, ଧିଆପତି ଲୋକପତି ସମସ୍ତ ଲୋକର ପତି, ଏବଂ ଧରାପତି ପୃଥିବୀର ମଧ୍ୟ ସ୍ପେଶାଲ ପତି, ସିଏ ତାଙ୍କର ପୁତ୍ର ଆସିବେ ନରକାସୁର, ଭୂମିଦେବଙ୍କର ପୁତ୍ର ନରକାସୁର, ଏ ଯେମିତି ରୋହିଣୀଙ୍କର ପୁତ୍ର ବିଷୟରେ ରୁକ୍ମିଣୀ ଦେବୀଙ୍କ ପୁତ୍ର ବିଷୟରେ ବର୍ଣ୍ଣନା କରାଯାଉଛି ପ୍ରଦ୍ୟୁମ୍ନ, ସେଇଭଳି ଭାବରେ ପୃଥିବୀ ଦେବୀଙ୍କର ପୁତ୍ର ହେଉଛନ୍ତି ନରକାସୁର, ଯେ 16108 ପୃଥିବୀର ପୃଥିବୀ ନୁହଁ ସମଗ୍ର ବିଶ୍ୱର ସୁନ୍ଦରୀମାନଙ୍କୁ ଆଣି ରଖିଥିଲେ ବିବାହ କରିବେ, ବିବାହ କଲେ ସେ ଭଗବାନ ହେବେ, ଏଇଭଳି ଭାବରେ ଶୁଣିଥିଲେ ନାରଦ ମୁନି ଠାରୁ, 10 ସ୍କନ୍ଦ 68 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭଗବାନଙ୍କୁ ହତ୍ୟା କରି, ସେ ଏଭଳି ରାଜ୍ୟ ଥିଲା ସେ ସ୍ଥାନ, ଏଇଟା କାମରୂପ ବର୍ତ୍ତମାନ କାମରୂପ ଯେଉଁ ରହିଛି ଆସାମର ନା କାମରୂପ, ସେଇ ସେଇ ସ୍ଥାନରେ ସେଇଟା ତାଙ୍କର ଥିଲା ସ୍ଥାନ, ତା ଭିତରକୁ ପ୍ରବେଶ କରିହେବ ନାହିଁ ଏଭଳି ଭାବରେ ବାଉଣ୍ଡ୍ରି କରିଥିଲେ, ମନକୁ ମନ ଶୂନ୍ୟକୁ ଶୂନ ସବୁ ଆସି ପହଞ୍ଚିଯିବ, ସବୁ ୱେପନ୍ ସବୁ ଆସିବ, ଅସ୍ତ୍ର ସବୁ ଆସି ତାକୁ ଇଏ କରିଦେବ, ଏଭଳି ଭାବରେ ଅସ୍ତ୍ର ସବୁ ତିଆରି କରିଥିଲେ, କିନ୍ତୁ ଭଗବାନଙ୍କ ପାଇଁ କ'ଣ ଅସୁବିଧା ଅଛି, ଏସବୁ 69 ଅଧ୍ୟାୟରେ ଆମେ ଶୁଣିବା। ଏବଂ ଭଗବାନ ତାକୁ ନିଜ ପୁତ୍ରକୁ ହତ୍ୟା କରିବେ, କରିକିରି ସେ ଯେଉଁ 16,100 କନ୍ୟାଙ୍କୁ ସେ ରଖିଥିବେ, ସେମାନେ ସମସ୍ତେ ଚାହିଁବେ ଭଗବାନ ବିବାହ କରିବା ପାଇଁ, ଏଇଭଳି ଭାବରେ ଗୋଟିଏ ଥର କରି 16,100କୁ ବିବାହ କରିବେ ଏକ ସମୟରେ ଭଗବାନ, ଏଇଟା ବର୍ଣ୍ଣନା କରାଯିବ एक समय जो विभाग दशम स्कंद अन्य स्थान पर तो विभिन्न वर्णना कराई भगवान 16,108 महल रे जो द्वारका रे 16,108 महल रे 16,100 रानी का सहित विवाह करिवे निजक विस्तार करिवे एवं खाली जे भगवान निजक विस्तार करिवे ता नो जे तांकर पिता माता ब्राह्मण शंखुआ बारिक जते सब दरकार भाई बड़राम समस्त विस्तारित हो जाए एवं से माने जानि ना जे विस्तारित हो से हम सब गुटे जगह रह छु ई भगवान तो अद्भुत लीला दिव्य से जन्म कर्म से आम दिव्यम तेणु भगवान समस्त पति एमती कई नहाँ से पति नुहति जे ग्रहण करूना अलग कथा कि भगवान समस्त पति ये श्लोकटी कही द्वितीय स्कंद चतुर्थ अध्याय कोड़े श्लोक धियापति लोकपति धरापति पति गतिश्चांदकृष्णिशात्वता खाली जी से पति ता नुह से मत गति से मध्य आमर लक्ष्य स्थल पतिर गति एवं अंधक वृष्णि सात्वता एमकर मध्य से पति ये भगवान जदुवंश सब आसक वृष्णि वंश सात्वतांग वंश एगुड़ी अनेक वंश आस्त से पति से पति प्रसिद्धतांग भगवान सतांग पति आमर मध्य से हूँ पति सतांग आम हूँ भगवान भक्त तेणु आम कह सतांग आमे भगवान भक्त आमर पति हूँ सी जगन्नाथ स्वामी नयन पथगामी भवतुमे कदाचित कालेन्दे तट विपिन संगीत करो मुदारी नारी वदन कमला स्वाद मधु रमा शंभु ब्रह्मा मर पति गणेशाचितपदो जगन्नाथ स्वामी नयन पथगामी भवतु मे जगन्नाथ स्वामी तेणु से आमर स्वामी समस्त से स्वामी तेणु जो मैंने ग्रहण न करेंगे से मैंने अनाथ हो जाए नाथ हे नाथ नारायण हरि हे नाथ नारायण हरि जय गोपाल कृष्ण मुरारी जय गोपाल कृष्ण मुरारी हे नाथ ग्रहण न करेंगे से अनाथ हो जाए ନକ୍ଷତ୍ର ସ୍ୱାମୀଙ୍କୁ ସୁନ୍ଦର ବର୍ଣ୍ଣନା କରାଯାଇଛି। ଲୋକମାନେ ନାଥକୁ ଗ୍ରହଣ କରୁନାହାନ୍ତି, ସବୁ ଅନାଥ ହୋଇଯାଇଛନ୍ତି। ଉଦାହରଣ ଦିଆଯାଏ ଯେମିତି କୁଲା କୁକୁର, କୁଲା କୁକୁର ମ୍ୟୁନିସିପାଲିଟି ଧରିକି ନେଇଯିବ, ତାଙ୍କୁ ହତ୍ୟା କରିବ। କିନ୍ତୁ କୁକୁର ବେଲ୍ଟରେ ଯଦି ପଟିରେ ରହିଛି, ସେ ଇଏରେ ବେକରେ ପଟି ରହିଛି, ତାହେଲେ ତାକୁ ଛାଡ଼ିଦେବ, କାରଣ ସେ ତାର ମାଲିକ ଅଛନ୍ତି। ସେହିଭଳି ଭାବରେ ଭୌତିକ ଜାଗତରେ ସବୁ ବୁଲା କୁକୁର ଭଳି ରହିଛନ୍ତି, କିନ୍ତୁ ଯିଏ ଭଗବାନଙ୍କ ଶରଣରେ ଯାଉଛନ୍ତି, ତାଙ୍କର ନାଥ ସେ ସନାଥ, ସେମାନେ ସନାଥ ହୋଇଗଲେ। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏଇଭଳି ଭାବରେ ସମସ୍ତେ ଭଗବାନଙ୍କର ପତ୍ନୀ, ଏମିତି ନାହାନ୍ତି। ଆମେ ପୁରୁଷ ଲୋକମାନେ ମଧ୍ୟ ଭଗବାନଙ୍କ ଶକ୍ତି, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ଅପରେ ଅମିତସ୍ତନ୍ୟାଂ ପ୍ରକୃତିଂ ବିଧିମେ ପରାମ ଜୀବ ଭୂତାଂ ମହାବାହୋ ଜୟଦମ୍ ଧାର୍ଯ୍ୟତ ଜଗତ। ଇଏ ହେଉଛି ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଅହଙ୍କାର, ଏ ଆଠଟି ହେଉଛି ଭଗବାନଙ୍କ ଶକ୍ତି ବା ପ୍ରକୃତି। ଏ ହେଉଛି ଭଗବାନ ନିତ୍ୟତର ଶକ୍ତି, କିନ୍ତୁ ଜୀବମାନେ ହେଉଛନ୍ତି ଭଗବାନଙ୍କ ଉଚ୍ଚତର ଶକ୍ତି। ଅପରାୟ ନିତ୍ୟସ୍ତନ୍ୟାଂ ପ୍ରକୃତିଂ ବିଧିମେ ପରାମ, ଆମେ ହେଉଛି ଭଗବାନଙ୍କର ଉନ୍ନତର ପ୍ରକୃତି ବା ଶକ୍ତି। ତେଣୁ ଆମର ସେ ପତି, ସମସ୍ତଙ୍କର ସେ ପତି। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଭଗବାନ ବିବାହ ଲୀଳା ଚାଲିଛନ୍ତି। ତେଣୁ ଏଇ ରୁକ୍ମିଣୀଙ୍କର କଥା ପ୍ରସଙ୍ଗ ଚାଲିଛି, ତ ତାଙ୍କର ପୁତ୍ରଙ୍କ କଥା କହିଦେଲେ। ତେଣୁ ସହେବ ଯାହା ପୂର୍ବ ଶ୍ଳୋକରେ କହିଥିଲେ, ମୁଁ ଗତକାଲି କହିଥିଲି, ସେଇଟା ବୁଝିପାରିନଥିଲି ଆକ୍ଚୁଆଲି, ସେଇଟା ମୁଁ ଛାଡ଼ିଛି ଆପଣଙ୍କର ଦେଖିବେ, ଆମର ଇଏରେ ଛଡ଼ା ହେଇଛି ସେ ଶ୍ଳୋକଟି ବର୍ଣ୍ଣନା କରାଯାଇଛି। ବ୍ରହ୍ମା ବର ଦେଇଥିଲେ ତାଡ଼କାକୁ, ତାଡ଼କା କଥା ମୁଁ ମନେ ନଥିଲା ତୁମର, ବ୍ରହ୍ମା ବର ଦେଇଥିଲେ, ତାକୁ କେହି ହତ୍ୟା କରିପାରିବେନି, ଶିବଙ୍କର ପୁତ୍ର ଯିଏ ହତ୍ୟା କରିବ। ତେଣୁ ଶିବଙ୍କର ଯେଉଁ ପୁତ୍ର ନାହିଁ, ପ୍ରଥମ ବିବାହ କଲେ ସତୀଦେବୀ, ସତୀଦେବୀଙ୍କର ତାଙ୍କର କଣ୍ଡଗୋଳ ହୋଇକରି ସେ ଆତ୍ମହତ୍ୟା କରିଦେଲେ ସତୀଦେବୀ, ଦକ୍ଷଙ୍କ ସହିତ ତାଙ୍କର ତାଙ୍କର ଶରୀରକୁ ଗ୍ରହଣ କରିବେ ନାହିଁ ବୋଲି ତ୍ୟାଗ କରିଦେଲେ। ତେଣୁ ସେ ଆସିଲେ ହିମାଳୟଙ୍କ ପୁତ୍ର ରୂପରେ ଆସିଲେ, ପାର୍ବତୀ, ହିମାଳୟ ପୁତ୍ରୀ ପାର୍ବତୀ, ହିମାଳୟ ସୁରାଇଛି ବିବାହ କଲେ। ସେହି ସମୟରେ ସେଦିନ ଦେବତାମାନଙ୍କୁ ଚିନ୍ତା ପଡ଼ିଗଲେ, ଏତେ ଧ୍ୟାନ କରୁଛନ୍ତି, ଯେତେ ଯାହା ଆରାଧନା କଲେ ମଧ୍ୟ ତାଙ୍କ ଧ୍ୟାନ ଭଗ୍ନ ହେଉନାହିଁ। ତେଣୁ ଦେବତାମାନେ କାମଦେବ, କାମଦେବ ହେଉଛନ୍ତି ଇନ୍ଦ୍ରଙ୍କର ଅଧୀନରେ ରହିଛନ୍ତି, ସେ ମଧ୍ୟ ଜଣେ ଦେବତା କାମଦେବ, କିନ୍ତୁ ଇନ୍ଦ୍ର ହେଉଛନ୍ତି ତାଙ୍କର ମାଲିକ। ଇନ୍ଦ୍ର ପଠେଇବେ ଯେଉଁଠିକି ସେ ଯିବେ, ପଠେଇଲେ ଯାହା ଶିବଜୀଙ୍କ ପାଖକୁ, ଆଉ ଥରେ ପଠେଇଥିଲେ ନାରାୟଣଙ୍କ ପାଖକୁ। ଭାଗବତ ବର୍ଣ୍ଣନା କରାଯାଇଛି, ଇନ୍ଦ୍ରଦେବଙ୍କର ସବୁବେଳେ ଭୟ, ଯେଉଁ ସ୍ୱର୍ଗର ରାଜା ହୋଇଗଲେ ଇନ୍ଦ୍ର, ତ୍ରିଲୋକର ଅଧିପତି ହୋଇଗଲେ, କିନ୍ତୁ ସବୁବେଳେ ତାଙ୍କର ଭୟ, କେତେବେଳେ ଚାକିରି ପଳେଇବ, ଯିଏ ଜଣେ ତପସ୍ୟା ଗଲା ମାନେ ସାଙ୍ଗେ ସାଙ୍ଗେ ପଠେଇବେ, ଏ କାମଦେବ ଆଉ ଅନ୍ୟମାନେ ସେ ପଠେଇବେ ତାଙ୍କୁ ଡିଷ୍ଟର୍ବ କରିବା ପାଇଁ। ଏମାନେ ଶୁଣିଛେ ବିଶ୍ୱାମିତ୍ର ଋଷିଙ୍କୁ ଆମେ ପଠେଇଥିଲେ, ମେନକାଙ୍କୁ ପଠେଇଥିଲେ, ଏଭଳି ଅନେକ ଋଷିମାନେ ଯଦି ତପସ୍ୟା କରନ୍ତି ତାଙ୍କର ଭୟ ଆସିଯିବ। ଭଗବାନଙ୍କ ଜଣେ ଅବତାର ପୃଥୁ ମହାରାଜ ଯେତେବେଳେ ସେ ଯଜ୍ଞ କରୁଥିଲେ, ସେତେବେଳେ ମୋତେ ଭୟ ଆସିଗଲା, ସେ ନିଜେ ଯାଇକରି ଗୋଟେ ନାଲି ବେଶ ପଣ୍ଡିକି ସନ୍ନ୍ୟାସୀ ବେଶରେ ଯାଇକରି ତାଙ୍କର ଘୋଡ଼ାକୁ ଚୋରିକରି ଆଣିଲେ, ଏ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ସେହିଭଳି ଭାବେ ନାରାୟଣ ଋଷି ବଦ୍ରୀନାଥରେ ନରନାରାୟଣ ଭଗବାନ ତପସ୍ୟା କରୁଛନ୍ତି। ନରନାରାୟଣ ହେଉଛନ୍ତି ଭଗବାନଙ୍କର ଅବତାର, ଯେଉଁ ଯାହାଙ୍କର ଅଂଶରେ ଆସୁଛନ୍ତି କୃଷ୍ଣ ଏବଂ ଅର୍ଜୁନ। ଯଦିଓ ଭଗବାନ କୃଷ୍ଣ ଏବଂ ଅର୍ଜୁନ ହେଉଛନ୍ତି ମୂଳ ଭଗବାନ, କିନ୍ତୁ ତାଙ୍କର ଅଂଶ ମଧ୍ୟ ରହିଛନ୍ତି ଏଠି, ନରନାରାୟଣଙ୍କର ଅଂଶ। ତେଣୁ ଏ ଯେତେବେଳେ ତପସ୍ୟା କରୁଥିଲେ, ଇନ୍ଦ୍ରଦେବ ପଠେଇବେ କାମଦେବଙ୍କୁ, ଯାହା ତାଙ୍କ ତପସ୍ୟାରେ ବିଘ୍ନ ଡାଳିବ, ବିଘ୍ନ ପ୍ରଦାନ କରିବ। ତେଣୁ ଭଗବାନ ନରନାରାୟଣ ବିଶେଷ ଭାବେ ନାରାୟଣ ଋଷି ସେ କ'ଣ କଲେ, ତାଙ୍କର ଉରୁ ବା ତାଙ୍କର ଜଙ୍ଘରୁ ଅନେକ ଅପସରାମାନଙ୍କୁ ସୃଷ୍ଟି କଲେ। ତାଙ୍କ ଭିତରୁ ମୁଖ୍ୟ ହେଉଛନ୍ତି ଉର୍ବଶୀ, ଭଗବାନଙ୍କ ଉରୁରୁ ସୃଷ୍ଟି ହେଇଛି ବୋଲି ତାଙ୍କ ନାଁ ହେଲା ଉର୍ବଶୀ। ହେ ଭାଇ, ଏଇଟା ଦେଖିକରି କାମଦେବ ଥରିବା ପାଇଁ ଆରମ୍ଭ କଲେ, ଥରିବା ପାଇଁ ଆରମ୍ଭ କଲେ ଭଗବାନ ନାରାୟଣ ତାଙ୍କୁ ଦେଲେ, କହିଲେ ନିଅ ଉର୍ବଶୀ, ନିଅ ତୁମେ ଇନ୍ଦ୍ରକୁ ପ୍ରଦାନ କରିବ। ଏଇଭଳି ଭାବରେ ଜଣେ ଯେତେବେଳେ ତପସ୍ୟା କରୁଛନ୍ତି, ମାନେ ଦେବତାମାନେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି କରିବେ। ଯଦି ରହିଛି ନା ଯଦି ଶହେଟି କର୍ତ୍ତୃ ଯଜ୍ଞ କରିଦେବେ, ତାହେଲେ ସେ ଇନ୍ଦ୍ରପଦ ପ୍ରାପ୍ତ ହେବେ। ଅଶ୍ୱମେଧ ଯଜ୍ଞ ଶହେଟି କରିଦେଲେ ସେ ଇନ୍ଦ୍ରପଦ ପ୍ରାପ୍ତ ହେବେ। ତପସ୍ୟା ଇତ୍ୟାଦି କଲେ
କାଳେ ସେ କରିଦେବେ ସେଥିପାଇଁ ତାଙ୍କ ଭୟ କରିକିରି ସେସବୁ ବିଘ୍ନ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରନ୍ତି ସବୁବେଳେ। ତେଣୁ ଏଠି ମଧ୍ୟ ସେଇଭଳି ଭାବରେ ଯେତେବେଳେ ଶିବଜୀ ଧ୍ୟାନ କରୁଛନ୍ତି, ଶିବଜୀ ଏଇଟା ତାଙ୍କର ଇନ୍ଦ୍ର ଭୟ କରିକି ପଠାଉନାହାନ୍ତି। ଇନ୍ଦ୍ରଙ୍କର ଭୟ ହେଲା କ'ଣ, ଶିବଜୀ ତ ଏମିତି ଧ୍ୟାନମଗ୍ନ ରହିଲେ ସେ ତ ଧ୍ୟାନମଗ୍ନ ହେବ ନାହିଁ, ତେଣୁ ଧ୍ୟାନ ଭଗ୍ନ ହେବା ପାଇଁ ଏମାନେ ପଠାଇଥିଲେ। କୌଣସି ତାଙ୍କର ଚାକିରି ଚାଲିଯିବ ସେଥିପାଇଁ ପଠାଇ ନଥିଲେ। ଶିବଜୀ ତପସ୍ୟା କଲେ, ଶିବଜୀ ଯେତେବେଳେ ପ୍ରଥମେ ସୃଷ୍ଟି ହେଲେ ବ୍ରହ୍ମାଙ୍କରୁ ବା ଦ୍ୱିତୀୟ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେହି ସମୟରେ ଶିବଜୀ କାରଣ ପ୍ରଥମ ତାଙ୍କର ପୁତ୍ର ହେଲେ ଚାରି କୁମାର, ସନକ ସନାତନ ସନାତନ ସନନ୍ଦ କୁମାର, ଯିଏକି ଜ୍ଞାନ ଶକ୍ତିର ଅବତାର। ତାପରେ ଶିବଜୀ ସୃଷ୍ଟି ହେଲେ ତାଙ୍କର ଚକ୍ଷୁରୁ ସୃଷ୍ଟି ହୋଇଛନ୍ତି। ବ୍ରହ୍ମା ଏଭଳି ବ୍ୟକ୍ତି ଥିଲେ ପ୍ରଜାପତି, ଯିଏ ତାଙ୍କ ମନରୁ ସୃଷ୍ଟି କରିଛନ୍ତି, ମନରୁ ମରିଚି ସୃଷ୍ଟି ହୋଇଛନ୍ତି, ଛାୟାରୁ କର୍ଦ୍ଦମ ସୃଷ୍ଟି ହୋଇଛନ୍ତି, କୋଳରୁ ନାରଦଙ୍କୁ ସୃଷ୍ଟି କରିଛନ୍ତି। ଏହିଭଳି ଭାବରେ ବିଭିନ୍ନ ସ୍ଥାନରୁ, ହସ୍ତରୁ, ତାଙ୍କର ମନରୁ, ବିଭିନ୍ନ ତାଙ୍କର ବିଭିନ୍ନ ଅଙ୍ଗରୁ ସବୁ ସୃଷ୍ଟି କରିଛନ୍ତି ବ୍ରହ୍ମା। ସେ କୌଣସି ପତ୍ନୀଙ୍କର ଆଶ୍ରୟ ନ ନେଇକି ସୃଷ୍ଟି କରିଛନ୍ତି। ତେଣୁ ଯେତେବେଳେ ସୃଷ୍ଟି ହେଲା ଏଇଭଳି ଭାବରେ ଶିବଜୀଙ୍କୁ, ଶିବଜୀ ସୃଷ୍ଟି ହେଲେ ତାଙ୍କ ଚକ୍ଷୁରୁ, ଆମେ କର୍ତ୍ତ କାଲି କହିଥିଲେ ରୁଦ୍ର, ବ୍ରହ୍ମାଙ୍କର କ୍ରୋଧରୁ ଜାତ ହୋଇଛନ୍ତି, ସେଥି ତାଙ୍କ ନାଁ ହେଲା ରୁଦ୍ର, ଏକାଦଶ ରୁଦ୍ର ରହିଛନ୍ତି। ତେଣୁ ସେ ଯେତେବେଳେ ପଚାରିଲେ, କ୍ରନ୍ଦନ କରୁଥିଲେ, ବ୍ରହ୍ମା କହିଲେ ପୁତ୍ର ତୁମେ କ୍ରନ୍ଦନ କର ନା, ତୁମକୁ ମୁଁ ସବୁ ବ୍ୟବସ୍ଥା କରିବି, ତୁମ ପତ୍ନୀ ଇତ୍ୟାଦି ଦେବି, ତୁମକୁ ଭଲ ସ୍ଥାନ ଦେବି କହିକି ତୁମେ ଏଗାରଟି ସ୍ଥାନ ଦେଲେ, ଏବେ ଏଗାରଟି ପତ୍ନୀ ଦେଲେ, ହଁ କହିଲେ ତୁମେ ମଧ୍ୟ ସୃଷ୍ଟି କର। ତେଣୁ ଶିବଜୀ ଯେତେବେଳେ ସୃଷ୍ଟି କଲେ ସବୁ ଭୂତ ପ୍ରେତମାନଙ୍କୁ ସୃଷ୍ଟି କରେ, ପ୍ରମଦପତି ନାମ ଗୀତ ଚରିତୁ, ପ୍ରମଦପତି ପାଗଳ ମହାନଙ୍କ ପତି ହେଉଛନ୍ତି ଶିବଜୀ। କର୍ପୂର ଗୌରଂ କରୁଣାବତାରଂ, କର୍ପୂର ଗୌରଂ କରୁଣାବତାରଂ, ସଂସାର ସାରଂ ପ୍ରତିମାନଙ୍କ ଭୂତ ପ୍ରେତମାନଙ୍କର ନାଥ ହେଉଛନ୍ତି ଶିବଜୀ, କିଛି କୃପାଳୁ ତାଙ୍କର ଭୂତ ପ୍ରେତକୁ କେହି ଗ୍ରହଣ କରୁନାହାନ୍ତି, ଯେ ତାଙ୍କର ନାଥ ପ୍ରମଦପତି ନାମ ବୋଲି କୁହାଯାଇଛି ଜଗନ୍ନାଥ ଅଷ୍ଟକମରେ। ପ୍ରମଥ ଯେଉଁମାନେ ପାଗଳ ଅଛନ୍ତି ତାଙ୍କର ନାଥ ହେଉଛନ୍ତି ଶିବଜୀ, ପ୍ରମଦପତି ନାମ ଗୀତ ଚରିତୁ। ତେଣୁ ଶିବଜୀ ସୃଷ୍ଟି ଯେତେବେଳେ କହିଲେ ଭୂତ ପ୍ରେତମାନେ ସବୁ ଆସିଲେ, ଭୂତ ପ୍ରେତ ଶିବଜୀ ବିବାହ କରିବା ପାଇଁ ଯାଇଥିଲେ ପାର୍ବତୀଙ୍କୁ, ସେହି ସମୟରେ ଅଦ୍ଭୁତ ବର ସବୁ ମାନେ ବରଯାତ୍ରୀମାନେ ସବୁ ଆସିଥିଲେ, ଅଦ୍ଭୁତ ବରଯାତ୍ରୀ, ହିମାଳୟଙ୍କର ପତ୍ନୀ ସୁନୈନା ନା ତାଙ୍କ ନା, ଏଇ ଯେଉଁ ପାର୍ବତୀ ଯେଉଁ ବିବାହ କରିବେ, ପାର୍ବତୀଙ୍କର ସଖୀମାନେ ଦେଖୁଛନ୍ତି, ଶିବଜୀ ଆସୁଛନ୍ତି, ହଁ ଏଇଭଳି ଭାବ ଭୂତ ପ୍ରେତମାନଙ୍କ ସହିତ ଆସୁଛନ୍ତି, ଦେଖିକିରି ଭୟ ଦେଲେ, କାହାର ମସ୍ତକ ନାହିଁ, କାହାର ହାତ ଗୋଡ଼ ନାହିଁ, କାହାର କ'ଣ ନାହିଁ, ଏଇଭଳି ଭାବରେ ଅଦ୍ଭୁତ ଶରୀର ସବୁ ଧରି ସବୁ ଆସିଛନ୍ତି, ଭୂତ ପ୍ରତିମାନ ସବୁ ଆସିଛନ୍ତି ବରଯାତ୍ରୀରେ। ତେଣୁ ଏଇଭଳି ଭାବରେ ଶିବଜୀ ସୃଷ୍ଟି କଲେ, ଯେଉଁ ଭୂତ ପ୍ରତିମାନଙ୍କୁ ସୃଷ୍ଟି କଲେ ସେମାନେ ସଂସାରକୁ ଧ୍ୱଂସ କରିବା ପାଇଁ ବସିଲେ, ସଂସାରକୁ ଧ୍ୱଂସ କରିବା ପାଇଁ ବସିଲେ। ତେଣୁ ବ୍ରହ୍ମା କହିଲେ ପୁତ୍ର ତୁ ଆଉ ସୃଷ୍ଟି କର ନା, ତୁ ବର୍ତ୍ତମାନ ଧ୍ୟାନ କର। ତେଣୁ ସେ ଧ୍ୟାନ କରୁଥିଲେ, ତାପରେ ବିବାହ କରିଥିଲେ ସତୀଦେବୀଙ୍କୁ, ସତୀଦେବୀ ଇଏ କରିଦେଲେ, ସେତେବେଳେ ତାଙ୍କ କ୍ରୋଧ ଆସିଲା, କ୍ରୋଧରେ ସବୁ ବିଭିନ୍ନ ପ୍ରକାର ଯେଉଁ କ୍ରୋଧରେ ସବୁ ହେଉଥିଲେ, ସେହି ସମୟରେ ତାଙ୍କର ସତୀଙ୍କୁ ଧରିକିରି ସେ ଡମ୍ବରୁ ନାଦ କରୁଥିଲେ, ଭଗବାନ ଯେତେବେଳେ ଭୌତିକ ଯାକ ଧ୍ୱଂସ ହେବ ସେହି ସମୟରେ ସେ ବଜେଇବେ, ଡମ୍ବରୁ ବଜେଇକିରି ନଟବର କ'ଣ ତାକୁ କହନ୍ତି ନଟରାଜ, ଏଭଳି ନୃତ୍ୟ କରିବେ ସମଗ୍ର ପୃଥିବୀ ଧ୍ୱଂସ ହୋଇଯିବ। ସମଗ୍ର ଆଠଟି ଗଜ ରହିଛନ୍ତି, ଦିଗ୍ଗଜ ତାଙ୍କୁ କୁହାଯାଏ, ଗୋଟିଏ ତାଙ୍କର ଯେଉଁ ତ୍ରିଶୂଳ ରହିଛି, ତ୍ରିଶୂଳରେ ସମସ୍ତ ଆଠଟିକୁ ହାତୀକୁ ବିଧ କରିକି ନୃତ୍ୟ କରିବେ, ଏଭଳି ନୃତ୍ୟ ଭଗବାନଙ୍କର ଶିବଜୀଙ୍କର ତାଣ୍ଡବ ନୃତ୍ୟ, ତାଣ୍ଡବ ନୃତ୍ୟ କରିବେ ଶିବଜୀ ତମ ଗୁଣରେ ଆସିଛନ୍ତି, ଧ୍ୱଂସ କରିବା ପାଇଁ ସେ ଆସିଛନ୍ତି। କିନ୍ତୁ ଯାହା ବି ହଉ, ଏଇଭଳି ଭାବରେ ଯେତେବେଳେ ସିଏ କ'ଣ ତାପରେ ଚିନ୍ତା କରୁଥିଲେ, ଦେବତାମାନେ ଭୟ କରିକି ପଠାଇଥିଲେ କାମଦେବଙ୍କୁ। ଆମେ ଗତକାଲି କହୁଥିଲେ କାମଦେବ ତାଙ୍କ ତୃତୀୟ ନେତ୍ରରେ ଜଳିଗଲେ। ଜଳିଗଲା ପରେ ତାଙ୍କର ପତ୍ନୀ ଯିଏ ଥିଲେ ରତିଦେବୀ, ସେ ପ୍ରାର୍ଥନା କରିଥିଲେ ଶିବଜୀଙ୍କୁ, ଏ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଏବଂ ପ୍ରାର୍ଥନା କରୁଥିଲେ ମୋର ସ୍ୱାମୀଙ୍କୁ ଫେରାଇ ଦିଅନ୍ତୁ। ସେ ଯେତେବେଳେ ପ୍ରାର୍ଥନା କରୁଛନ୍ତି ସେହି ସମୟରେ ଇଏ ଆସି ପହଞ୍ଚିଗଲା ଶମ୍ବରାସୁର। ଶମ୍ବରାସୁର ମଧ୍ୟ ଶିବଜୀଙ୍କୁ ପ୍ରାର୍ଥନା କରୁଥିଲେ, ଆଉ ଶିବଜୀ ଯେତେବେଳେ ଶମ୍ବରାସୁର ଦେଖୁଛନ୍ତି ରତିର ସୌନ୍ଦର୍ଯ୍ୟ ଦେଖିକି ତାଙ୍କ ପ୍ରତି ମୋହିତ ହୋଇଗଲେ। ତେଣୁ ଶିବଜୀ ଯେତେବେଳେ ଚକୁ କଲେ ଏଇଭଳି ଭାବେ ଦୁଇ ଜଣ ପ୍ରାର୍ଥନା କଲେ, ସମସ୍ତଙ୍କୁ ତଥାସ୍ତୁ କରିଦେଲେ। ଶିବଜୀ ସବୁକିଛି କରିପାରିବେ, ସିଏ ଶିବଜୀ। ତେଣୁ ଶମ୍ବରାସୁର କହିଲେ, ହଁ ତୁମର ବାର ମୁଁ ପ୍ରାର୍ଥନା ସ୍ୱୀକାର କଲି, ତୁମେ ରତିଦେବୀଙ୍କୁ ପତ୍ନୀ ରୂପେ ପାଇବ, ଏଇଭଳି ଭାବରେ କହିଦେଲେ। ମୁଁ ରତିଦେବୀ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, କହିଲେ ପ୍ରଭୁ ମୋର ସ୍ୱାମୀ ଦରକାର, ଆପଣ କ'ଣ ଆପଣ ଦେଉଛନ୍ତି ଅସୁରକୁ? ନା ନା, ତୁମେ ତା ସହିତ ଯାଅ, ତାକୁ ମୋହିତ କରି ରଖିବ, ଏବଂ ସେଇଠି ତୁମେ ପାଇବ ତୁମର ପତିକୁ, କାମଦେବଙ୍କୁ ପାଇବ। ତେଣୁ ଏଇଭଳି ଭାବରେ ଆମେ ଗତକାଲି କିଛି କହିଥିଲେ, ଏଇଭଳି ଭାବରେ ସେ ରହିଥିଲେ ସେଇଠି ଶମ୍ବରାସୁରଙ୍କ ରାଜ୍ୟରେ ରହିଥିଲେ। ଏଇଠି କୁହାଯାଉଛି, ବର୍ତ୍ତମାନ ଏ ଶ୍ଳୋକରେ କୁହାଯାଉଛି, ସୈବ ଜାତ ବୈଦର୍ଭ୍ୟା, ଯେଉଁ କାମଦେବ ଜଳିଯାଇଥିଲେ ମନ୍ୟୁନା, ରୁଦ୍ର ମନ୍ୟୁନା ଶିବଜୀଙ୍କର କ୍ରୋଧରେ ତୃତୀୟ ନେତ୍ରରେ ଜଳିଯାଇଥିଲେ। ଯେମିତି ଆମେ ଦେବତାମାନଙ୍କର ବର ପାଇକିରି, ଆମ ମୁଚୁକୁନ୍ଦ ଏ ବର ପାଇଥିଲେ, ଯାହାକୁ ଦେଖିଦେବେ ସେ ଜଳିଯିବ। ଯେଉଁଥିପାଇଁ କାଳଯବନ ଜଳିଗଲା, କାଳଯବନ ଏଭଳି ଶକ୍ତିପ୍ରାପ୍ତ ହୋଇଥିଲା, କେହି ତାକୁ ହତ୍ୟା କରିପାରିବେ ନାହିଁ, କେହି ତାକୁ ପରାସ୍ତ କରିପାରିବେ ନାହିଁ। ସେ ଏକାକାଖୀ, କିନ୍ତୁ 3 କୋଟି ସୈନ୍ୟ ଆଣି ଯବନ ସୈନ୍ୟମାନଙ୍କୁ ଆସିଥିଲା ଦ୍ୱାରକା ଉପରେ ଆକ୍ରମଣ କରିବା ପାଇଁ। 18 ଥର ଯେତେବେଳେ 18 ବର୍ଷରେ ଯେତେବେଳେ ଆସିବେ ଇଏ ଜରାସନ୍ଧ ଆସିବେ, ସେହି ସମୟରେ ଇଏ ଆଗୁଆ ଆସି ପହଞ୍ଚିଗଲେ। ଏଇଟା ଆମେ ଆଗରୁ ଆଲୋଚନା କରିସାରିଛେ। ତେଣୁ ଇଏ କାଳଯବନକୁ ମୁଚୁକୁନ୍ଦ କେବଳ ଦେଖିଦେଲେ, ଚାହିଁଦେଲେ, ଯେତେବେଳେ ତାଙ୍କ ଚକ୍ଷୁରୁ ଗୋଟେ ଜ୍ୟୋତି ବାହାରିଲା, ସେ ଜ୍ୟୋତିରେ ସବୁ ଭସ୍ମ ହୋଇଗଲେ। ଇଏ ଯେଉଁ ରହିଛନ୍ତି ମୁଚୁକୁନ୍ଦ, ଏ କାଳ କାଳଯବନ, ଏସବୁ କଥା ଆମେ ଶୁଣୁଥିଲେ, ଏଇଟା ଆଗରୁ ସରା କଥା ହୋଇଯାଇଛି। ତେଣୁ ସେହିଭଳି ଭାବରେ ଶିବଜୀ ଯେତେବେଳେ ତୃତୀୟ ନତ୍ର ଖୋଲିଦେବେ ସବୁ ଜଳିଯିବ, ଭୌତିକ ଜଗତ ଧ୍ୱଂସ କରିବେ। ସେହିଭଳି ଭାବେ ଜାଳିକରି ସେ ଧ୍ୱଂସ କରିଦେବେ ଶିବଜୀ। ଶିବଜୀ ପାଖକୁ ଜଣେ ଆମର କଥା ରହିଛି, ଶିବଜୀ ପାଖକୁ 10 ସ୍କନ୍ଧ 99 ବେଦରେ ବର୍ଣ୍ଣନା କରାଯିବ, ଏ ଯେ ଭସ୍ମାସୁର, ଯିଏକି ତା ନାଁ ହେଉଛି ବୃକ, ବୃକ ବୃକ ଶକୁନିର ପୁତ୍ର, ସିଏ ଗୋଟେ ବର ପାଇଥିବେ। କେବଳ ଯେ ଶିବଜୀ ଚକୁ ଖୋଲିଦେଲେ ସମସ୍ତଙ୍କୁ ଧ୍ୱଂସ କରିବେ ତା ନୁହଁ, ତାଙ୍କର ମଧ୍ୟ ଶକ୍ତି ରହିଛି। ତାଙ୍କୁ ସେ ବହୁତ ବଡ଼ ଘଟଣା ରହିଛି, ଆମେ କହିବା ନାହିଁ, ଖାଲି ଏତିକି ସଂକ୍ଷେପରେ କହିବା। ବୃକାସୁର 10 ସ୍କନ୍ଧ 99 ବେଦରେ ବର୍ଣ୍ଣନା କରାଯାଇଛି, ସିଏ ଚାହିଁଲା ସବୁଠାରୁ ଯେଉଁ ଆମର 3 ଜଣ 33 କୋଟି ଦେବତା ଅଛନ୍ତି, ତାଙ୍କ ଯେଉଁ ଶ୍ରେଷ୍ଠ ହେଉଛନ୍ତି 3 ଜଣ, ବ୍ରହ୍ମା ବିଷ୍ଣୁ ଏବଂ ଶିବ। ତେଣୁ ସିଏ ଚାହିଁଲା ତା'ର ଯେଉଁ ବହୁତ ପ୍ରକାର କାମନା ରହିଛି, ସମସ୍ତଙ୍କର କିଛି ନା କିଛି କାମନା ରହିଛି। ତେଣୁ ଅନ୍ତତଃ ପକ୍ଷେ ସେ ଭଗବତ ଗୀତାରେ ଜ୍ଞାନ ପଢ଼ିଥିବେ କି ନ ପଢ଼ିଥିବେ, କିନ୍ତୁ ତଥାପି ସେ ବୁଝିପାରିନଥିବେ। ନାରଦ ମୁନି ପଚାରିଲେ, କାହାକୁ ତପସ୍ୟା କଲେ ବା ଆରାଧନା କଲେ ମୁଁ ମୋର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହେବି? ଭଗବତ ଗୀତାରେ ଭଗବାନ କହିଲେ, ଚତୁର୍ବିଧା ବଦନ୍ତି ମା ଜନା ସ୍ୱୀକୃତି ନ ଅର୍ଜୁନ ଆର୍ଥ ଜିଜ୍ଞାସୁରାର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ। ଭାଗବତ ସପ୍ତମଧ୍ୟରେ ଭଗବତ ଗୀତାରେ ଭଗବାନ କହିଲେ, ଯାହାର କ'ଣ ଦୁଃଖରେ ଅଛି ବା ଯେଉଁମାନେ ବିଭିନ୍ନ ପ୍ରକାର କାମନା କରୁଛନ୍ତି ଅର୍ଥାର୍ଥୀ, ସିଏ ମୋର ଭଜନ କଲେ, ଯେଉଁମାନେ ସ୍ୱୀକୃତି ମା ସେମାନେ ମୋର ଭଜନ କରନ୍ତି। କିନ୍ତୁ ଶକୁନି ମଧ୍ୟ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ଏବଂ ତାଙ୍କ ପୁତ୍ର ଇଏ ମଧ୍ୟ ସବୁ ଶାସ୍ତ୍ର ଅଧ୍ୟୟନ କରିଥିବେ, କିନ୍ତୁ ଶାସ୍ତ୍ର ଅଧ୍ୟୟନ କଲେ ମଧ୍ୟ ତା ଅର୍ଥ ବୁଝିପାରିବେ ନାହିଁ ଅସୁରମାନେ। ଯେଉଁ ଭଗବତ ଗୀତା 16 ଅଧ୍ୟାୟରେ ଭଗବାନ କହିଲେ କ'ଣ, ପ୍ରଭୃତି ଚ ନିବୃତ୍ତି ଚ ଜନାନ ବିଦୁରାସୁରା ନ ଶୌଚ ନା ବିଚାଚାର ନ ସତ୍ୟମ ଦେଶ ବିଦ୍ୟତେ। କେଉଁଥିରେ ପ୍ରବୃତ୍ତ ହେବା କଥା, କେଉଁଥିରେ ନିବୃତ୍ତ ହେବା କଥା ଅସୁର ବ୍ୟକ୍ତି ବ୍ୟକ୍ତିମାନେ ସବୁ ଜାଣିପାରନ୍ତି ନାହିଁ, ତାଙ୍କର ଶୌଚ ଇତ୍ୟାଦି ନଥାଏ। ତେଣୁ ଭଗବତ ଗୀତାରେ ଯଦିଓ ଭଗବାନ କହିଛନ୍ତି, ତଥାପି ସେଥିରେ ତାଙ୍କର ବିଶ୍ୱାସ ନଥିଲା। ନାରଦ ମୁନି ପଚାରିଲେ, କାହାକୁ ପୂଜା କଲେ ମୁଁ ଶ୍ରେଷ୍ଠ ପ୍ରାପ୍ତ ହୋଇପାରେ, ବର ପ୍ରାପ୍ତ ହୋଇପାରିବି? ଭଗବତ ଗୀତା 3 ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି, କାଂକ୍ଷତଂ କର୍ମଣାଂ ସିଦ୍ଧିଂ ଯଜନ୍ତି ଇହ ଦେବତା କ୍ଷିପ୍ରଙ୍ଗି ମାନସ ଲୋକେ ସିଦ୍ଧିର୍ ଭବତି କର୍ମଜା। ଭଗବାନ ନୀତି କହୁଛନ୍ତି କଥା, ଯେଉଁମାନେ କର୍ମରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ସେମାନେ ବିଭିନ୍ନ ଦେବଦେବୀମାନେ ପୂଜା କରନ୍ତି। କାଂକ୍ଷତଂ କର୍ମଣାଂ ସିଦ୍ଧିଂ ଯଜନ୍ତି ଇହ ଦେବତା କ୍ଷିପ୍ରଙ୍ଗି ମାନସ ଲୋକେ, ସେମାନେ ଭାବନ୍ତି ଭଗବାନଙ୍କ ଆରାଧନା କଲେ ବହୁତ ଡେରି ହେବ, ସର୍ଟକଟ୍ ଦରକାର ଶୀଘ୍ର କେମିତି ପାଇବା, କ୍ଷିପ୍ରମ ହିଁ ଭାବନ୍ତି, କ୍ଷିପ୍ରମ ହିଁ ସେମାନେ ପ୍ରାୟ ଭାବନ୍ତି ଖୁବ୍ ଶୀଘ୍ର କେମିତି ପାଇବା। ତେଣୁ ସେମାନେ ବିଭିନ୍ନ ଦେବଦେବୀ ମାନେ ପୂଜା କରନ୍ତି, ଦେବଦେବୀ ମାନେ ପୂଜା କରନ୍ତି। ଅନ୍ଧବତୁ ଫଳଂ ତେଷାଂ ତଦ୍ଭବତି ଅଳ୍ପ ମେଧସାମ ଦେବାନ ଦେବଦେବ ଯାଆନ୍ତି ମଧୁଭକ୍ତା ଯାଆନ୍ତି ମାଓବି। ଭଗବଦ୍ଗୀତା ନବ ମଧ୍ୟରେ ଭଗବାନ କହିଲେ ଯେଉଁମାନେ ଅଳ୍ପ ବୁଦ୍ଧିମାନ ବ୍ୟକ୍ତି ସେମାନେ ବିଭିନ୍ନ ଦେବଦେବୀ ମାନେ ପୂଜା କରନ୍ତି ଏବଂ ତାହାର ଯେଉଁ ଫଳ ପାଆନ୍ତି ସେଇଟା ହେଉଛି ଅଳ୍ପ ଅନ୍ତବତୁ, ଫଳଟି ନଷ୍ଟ ହୋଇଯିବ। ତେଣୁ ଯାହା ନାରଦ ମୁନି ଅସୁର ସ୍ୱଭାବ ବ୍ୟକ୍ତିଙ୍କୁ ଦେଖିକିରି କହିଲେ ତୁମେ ଶିବଜୀଙ୍କ ଠାରୁ ଆଉ ଟିକେ ଅଧିକ ଅଛନ୍ତି, ଆଶୁତୋଷ ସିଏ ଗୋଟେ ବେଲପତ୍ର ଆଉ ଟିକେ ଜଳ ଦେଇଦେଲେ ସେ ସନ୍ତୁଷ୍ଟ ହୋଇଯିବେ, ଏଭଳି ଦେବତା ଆଉ କିଏ ଅଛନ୍ତି, ଦେବଦେବ ମହାଦେବ ତେଣୁ ତପସ୍ୟା କଲେ ଶକୁନି, ଏ ଶକୁନି ପୁତ୍ର ବୃକ ବା ଯାହାକୁ ଭସ୍ମାସୁର ବୋଲି କୁହାଯାଉଛି, ତପସ୍ୟା କଲେ ଏମିତିକି ନିଜର ଶରୀର ଅଙ୍ଗ କାଟିକିରି ପକାଉଥିଲେ ଯଜ୍ଞରେ। ତେଣୁ ଶିବଜୀ ଆବିର୍ଭାବ ହୋଇଗଲେ, ଦଶମ ସ୍କନ୍ଧ ଅଣାନବେ ବର୍ଣ୍ଣନା କରାଯାଇ ତାଙ୍କ ପତ୍ନୀଙ୍କ ସହିତ ଆସିଗଲେ। ଆଉ ଯେତେବେଳେ ଦେଖିଲେ ତାଙ୍କୁ, ଶିବଜୀଙ୍କୁ ଦେଖିଲେ, ଶିବଜୀଙ୍କୁ କ'ଣ ବର ମାଗିବେ, ତାଙ୍କ ବର କ'ଣ ଭୁଲିଗଲେ ସେ, କାରଣ ସେଇଠି ପାର୍ବତୀ ରହିଛନ୍ତି ସବୁଠାରୁ ଶ୍ରେଷ୍ଠ ସୁନ୍ଦରୀ, କହିଲେ ଆଠ କଥା ଆଉ ଅଧିକ କ'ଣ ମୋର ଲାଭ ଦରକାର, ବର ଇଏ ମୋର ପତ୍ନୀ ହେଇଗଲା ହେଇଗଲା ମୋର ସବୁ କାମନା ପୂର୍ଣ୍ଣ କହିକିରି, କିନ୍ତୁ କ'ଣ କହିବେ। ତେଣୁ କହିଲେ ପ୍ରଭୁ ଯଦି ମୋତେ କୃପା କରୁଛନ୍ତି ତାହେଲେ ଏଇ ବର ଦିଅନ୍ତୁ, ନା କ'ଣ ଦରକାର, ନା ଯାହାକୁ ମୁଁ ମସ୍ତକରେ ହାତ ଦେବି ସେ ଧ୍ୱଂସ ହେଇଯିବ। ଶିବଜୀ ଭୋଲେନାଥ କହିଲେ ତଥା ଆସ୍ତୁ କହିକିରି ଚାଲିଗଲେ। ହଁ ଚାଲିଗଲେ ଯେତେବେଳେ ବୃକ୍ଷାସୁର କୁଆଡ଼େ ଯାଉଛ, ମୁଁ ତୁମର ମସ୍ତକରେ ହାତ ଦେବି, ବର ଠିକ ଅଛି କି ନାହିଁ କହିକିରି ଧାଇଁଲେ ତାକୁ ପଛରେ। ଶିବଜୀ ଧାଇଁଲେ, ଆରେ କ୍ରିଷ୍ଣା ହରେ କ୍ରିଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ। ଶିବଜୀ ମଧ୍ୟ ଜଙ୍ଗ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁଦ ସ୍ତୁନ୍ୟନ୍ତି ଦିବେ ସ୍ଥଳେ, ସବୁ ଶ୍ରେଷ୍ଠ ଦେବତାମାନେ ସେ ଭଗବାନ ସ୍ତବ କରନ୍ତି ବା ପ୍ରାର୍ଥନା କରନ୍ତି। ତେଣୁ ଭଗବାନ ଆସିଗଲେ, ଗୋଟେ ବ୍ରହ୍ମଚାରୀ ରୂପରେ ଆସିଗଲେ ଭଗବାନ ବିଷ୍ଣୁ ଆସିଗଲେ, ଏବଂ ସେ ବୃକାଶରୁ ପଚାରୁଛନ୍ତି କୁଆଡ଼େ ଯାଉଛୁ ଶକୁନି ପୁତ୍ର, ମୁଁ ଗୋଟେ ସାଧାରଣ ବ୍ୟକ୍ତି ଭଳି ଯାଉଛ, ସାଧାରଣ ବ୍ୟକ୍ତି ଭଳି ତୁମେ ବହୁତ ବିଦ୍ୱାନ ବ୍ୟକ୍ତି, ହଁ ସେ ଶୁଣୁନାହାନ୍ତି, ହଁ କାରଣ ଶିବଜୀ ପଳାଇଯିବେ ତାଙ୍କ ପତ୍ନୀକୁ ବିବାହ କରିବେ ସେ, ଏଇଭଳି ଭାବରେ ଭଗବାନ ମଧ୍ୟ ତାଙ୍କ ପଛରେ ଦେଉଥିଲେ। କାହିଁକି କାହିଁକି ସେ କହୁଛନ୍ତି ମୋତେ ଇଏ ଶିବ ବର ଦେଇଛନ୍ତି, ଯାହା ହାତରେ ମୁଁ ଯାହା ମସ୍ତକରେ ହାତ ଦେଇଦେବି ସେ ମୃତ୍ୟୁବରଣ କରିବ, ନା ଶିବଜୀ ସେ ପାଗଳ ପୁରା, ହଁ ସେ ତୁମକୁ ପାଗଳ କରିଦେଇଛନ୍ତି, ତୁମେ ତା ପଛରେ ଗୋଡ଼ୁଛୁ ପାଗଳ ଭଳିଆ, ହଁ ସେ ଯେଉଁ ଦକ୍ଷ ଅଭିଶାପ ଦେଇଛନ୍ତି ତାଙ୍କ ମୁଣ୍ଡ କାମ କରୁଛି, କେତେଜଣ ଭକ୍ତ ମଧ୍ୟ ପାଗଳ ହେଇଯାଆନ୍ତି ସେଇଭଳି ଭାବରେ, ଏବଂ ସେ ଅଭିଶାପ ଦେଇଛନ୍ତି କେଉଁ ଯଜ୍ଞରେ ଭାଗ ପାଇପାରିବ ନାହିଁ, ତାଙ୍କର ମସ୍ତକ ଠିକ୍ ଅଛି, ତମେ ଦେଖୁନ ତୁମ ହାତରେ କିଛି ଗରମ ଲାଗୁଛି, ଗରମ ଲାଗୁନି ତ କେମିତି ଧ୍ୱଂସ କରିଦେବ, ତମ ନିଜ ମସ୍ତକରେ ଦେଉନ ହାତ, ଏଭଳି ଭାବରେ ଭଗବାନ ମୋହ କରିଦେଲେ ସାଙ୍ଗେ ସାଙ୍ଗେ ସେ ହାତରେ ମତେ ଦେଇ ମସ୍ତକରେ ହାତ ଦେଇକି ନିଜେ ଭସ୍ମ ହେଇଗଲେ। ହଁ ଶିବଜୀ ଖାଲି ଯେ ଅନ୍ୟମାନଙ୍କୁ ଧ୍ୱଂସ କରିଦେବେ, ତାଙ୍କ ଶକ୍ତି ରହିଛି ଯାହାକୁ ବର ଦେବେ ସେ ସବୁ ଧ୍ୱଂସ କରିଦେବେ, ଏଇଭଳି ଭାବରେ କଥା ରହିଛି ଶିବଜୀ। ତେଣୁ ସେଇ ଶିବଜୀ ଯେତେବେଳେ ଇଏ ଗଲା, ତେଣୁ ଇଏ ଭସ୍ମ ଇଏ ଯେଉଁ ରହିଛନ୍ତି ସମ୍ରାସର ରତିକି ନିଜ ପତ୍ନୀ ଭଳି ଭାବିକି ଆଣି ରଖିଲେ, ଏବଂ ସେ ଭାବୁଛନ୍ତି ମୋର ପତି ପତ୍ନୀ, ହଁ କିନ୍ତୁ ରତି ଦେବୀ ତାଙ୍କୁ ଏଭଳି ଭାବରେ ମୋହ କରି ରଖିଥିଲେ, ତାଙ୍କ ସହିତ କୌଣସି ତାଙ୍କର ଦୈହିକ ସମ୍ପର୍କ କିଛି ନଥିଲା। ତେଣୁ ଯାହା ହଉ ଏଇ ସମୟରେ ବର୍ତ୍ତମାନ ଯେଉଁ ପ୍ରଦ୍ୟୁମ୍ନ ଜାତ ହେଲେ, ଇଏ ହେଉଛନ୍ତି କାମଦେବ, ସେଇ କାମ ସୈବ ଜାତ ବୈଦର୍ଭ୍ୟାଂ ବିଦର୍ଭ ବୈଦର୍ଭ ବିଦର୍ଭ ଯେଉଁ ରହିଛି ବିଦର୍ଭ ଦେଶ ବା ଯେଉଁ କୁଣ୍ଡିନପୁର ଯେଉଁ ରହିଛି ରାଜଧାନୀ ହେଲା କୁଣ୍ଡିନପୁର, ତାଙ୍କର ରାଜ୍ୟର ନାମ ହେଉଛି ବିଦର୍ଭ, ବିଦର୍ଭଙ୍କର ରାଜାଙ୍କର ପତ୍ନୀ ବୈଦର୍ଭ୍ୟା ବୈଦର୍ଭୀ, ବୈଦର୍ଭୀଙ୍କର ପୁତ୍ର ରୂପରେ ଆସିଲେ ପ୍ରଥମ ପୁତ୍ର, ଇଏ ହେଉଛନ୍ତି ପ୍ରଦ୍ୟୁମ୍ନ। ସଏବ ଜାତ ବୈଦର୍ଭ୍ୟାଂ କୃଷ୍ଣ ବୀର୍ଯ୍ୟ ସମୁଦ୍ଭବ, ଭଗବାନଙ୍କର ଶକ୍ତିରୁ ଆସିଲେ, ଭଗବାନଙ୍କର ଯେଉଁ କୁହାଯାଇଛି ଭଗବାନ ସବୁ ହେଉଛି ଦିବ୍ୟ, ଆଉ ଆମର ଆମର ସବୁ ଲୀଳା ହେଉଛି ସବୁ ଭୌତିକ, ହଁ ଯେଉଁ ଜୀବମାନ ଜାତ ହେଉଛନ୍ତି କିଭଳି, ତୃତୀୟ ସ୍କନ୍ଧ 31 ଅଧ୍ୟାୟ ପ୍ରଥମ ଶ୍ଳୋକ କୁହାଯାଇଛି, କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହ ପ୍ରପତେ ସ୍ତ୍ରିୟା ପ୍ରବିଷ୍ଟ ଉଦରଂ ପୁଂସ ରେତ କଣାଶ୍ରୟ, ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରିକି ପୁତ୍ର ଆସନ୍ତି, ସେ ଯେତେବେଳେ ଯେତେବେଳେ ତାଙ୍କର ଆସନ୍ତି ଏଇ ଯେଉଁ କ'ଣ ସୂକ୍ଷ୍ମ ରୂପରେ ଆସନ୍ତି,
ଆସିକରି ବର୍ଷା ମାଧ୍ୟମରେ ସେମାନେ ଆସନ୍ତି, ତଳ ପୃଥିବୀକୁ ଆସନ୍ତି, ଆସିକରି ଏଇ ଶସ୍ୟମାନଙ୍କର ଆଶ୍ରୟ ସେମାନେ ନିଅନ୍ତି। ଶସ୍ୟମାନଙ୍କର ଯେତେବେଳେ ସେ ଖାଦ୍ୟ ରନ୍ଧା ହୁଏ ସବୁ ହୁଏ, ଏଇକରି ଯେତେବେଳେ ପିତାଙ୍କର ଶରୀରକୁ ଯାଏ ସେଇ ସବୁ ରକ୍ତରେ ପରିଣତ ହୁଏ, ଏ ରକ୍ତରୁ ବୀର୍ଯ୍ୟ ଜାତ ହୁଏ, ସେଇ ବୀର୍ଯ୍ୟରେ ସେ ଆସନ୍ତି, ସେ ଜୀବ ଆସନ୍ତି। କାହାର କିଏ ପିତା କାହାର କିଏ ମାତା ଏସବୁ ନିର୍ଣ୍ଣୟ କରାଯାଏ, କର୍ମଣା ଦୈବ ନେତ୍ରୀଣ ଦେବତା। ଆମେ ଯେଉଁଭଳି ଭାବରେ କର୍ମ କରିବା ସେ ଅନୁସାରେ ଆମ ପରଜନ୍ମ ନିର୍ଦ୍ଧାରିତ ହେବ, ଦେବତାମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେଇଛି ରହିଛି। କର୍ମଣା ଦୈବ ନେତ୍ରୀଣ ଜନ୍ତୁ ଦେହକୁ ପତାଏ, ଜନ୍ତୁ ଖାଲି ମନୁଷ୍ୟ ନୁହନ୍ତି, ପଶୁପକ୍ଷୀ କୀଟପତଙ୍ଗ ସମସ୍ତେ ଏମାନେ ଶରୀର ଏଇଭଳି ଭାବରେ ପ୍ରାପ୍ତ ହେବେ। ସ୍ତ୍ରିୟା ପ୍ରବିଷ୍ଟ ଉଦରମ୍, ତାଙ୍କର ବିଶେଷ ଭାବରେ ମନୁଷ୍ୟମାନଙ୍କ କଥା ଏଇଠି କୁହାଯାଉଛି, କପିଳଦେବ ମା ଦେବତୀ କହୁଛନ୍ତି, ସେ ତାଙ୍କର ମାଆଙ୍କ ଗର୍ଭରେ ଆସନ୍ତି, ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରି ଆସନ୍ତି, ତେଣୁ ଏଇଠି ଦଶମାସ ରହିକରି ସେ ଜନ୍ମ ନିଅନ୍ତି, ସେ ଅନୁସାରେ ତାଙ୍କର ଲୀଳାଚାର। କିନ୍ତୁ ଭଗବାନ ଯେଉଁ ଆସନ୍ତି ବା ଭଗବାନଙ୍କର ଯେଉଁ ସନ୍ତାନମାନେ ଏମାନେ ସେଭଳି ନୁହଁ, ଏ ଯେଉଁ ଏଠି କୃଷ୍ଣ ବୀର୍ଯ୍ୟ କହିଲେ ଭଗବାନଙ୍କର ଶକ୍ତି, କୃଷ୍ଣ ବୀର୍ଯ୍ୟ ସେଇଠୁ ଆସୁଛନ୍ତି ସେ ଭଗବାନ। ଏଇଠି ଚାରି ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦେବ, ଚତୁର୍ଭୁଜ ଭଗବାନ ନିଜ ବିସ୍ତାର, ସ୍ୱୟଂ ଭଗବାନ ସେ ନିଜକୁ ବିସ୍ତାର କରିଛନ୍ତି, ଭଗବାନଙ୍କର ବିଷ୍ଣୁ ତତ୍ତ୍ୱ ସବୁ ଏମାନେ ସବୁ ବିଷ୍ଣୁ ତତ୍ତ୍ୱ। କିନ୍ତୁ କାମଦେବ ହେଉଛନ୍ତି ଜୀବ ତତ୍ତ୍ୱ, କାମଦେବ ହେଉଛି ଜୀବ ତତ୍ତ୍ୱ, ତେଣୁ ସିଏ ପ୍ରଦ୍ୟୁମ୍ନ, ଯଦିଓ ଭଗବାନ ପୁତ୍ର ପ୍ରଦ୍ୟୁମ୍ନ ହେଉଛି ବିଖ୍ୟାତ, ବିଖ୍ୟାତ କହିଲେ ବହୁତ ସମସ୍ତେ ଜାଣନ୍ତି ପ୍ରଦ୍ୟୁମ୍ନ, ଚାରି ଚତୁର୍ଭୁଜ ସବୁ ଯୁଗରେ ସେ ରହିଛନ୍ତି, ଖାଲି ଯିଏ ଦ୍ୱାପର ଯୁଗରେ ଆସିଥିଲେ ତା ନୁହଁ, ସବୁ ଯୁଗରେ ସେ ରହିଛନ୍ତି ପ୍ରଦ୍ୟୁମ୍ନ। ଏବଂ ତ୍ରେତୟା ଯୁଗରେ ଭଗବାନ ଯେଉଁ ଆସିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏମାନେ ହେଉଛନ୍ତି ସେଇ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ସବୁ ଯୁଗରେ ସେ ଖ୍ୟାତ ରହିଛନ୍ତି ପ୍ରଦ୍ୟୁମ୍ନ ଯିଏ। ଏବଂ ଆମର ଯେଉଁ ରହିଛି ଅନ୍ତଃକରଣ ରହିଛି, ମନ ବୁଦ୍ଧି ଅହଙ୍କାର ଏବଂ ଚିତ୍ତ, ଏ ଚାରୋଟିର ସେ ହେଉଛନ୍ତି ଅଧିଷ୍ଠାତ ଦେବୀ ଦେବ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ବିଖ୍ୟା ଚତୁର୍ଭୁଜ। ଗୋଟେ ଶ୍ଳୋକ ଅଛନ୍ତି ଭାଗବତମରେ, ଓଂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧିମହି ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ନମଃ ସଂକର୍ଷଣାୟ ଚ, ଏ ଶ୍ଳୋକଟି ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି ଭାଗବତମରେ, ଏ ପ୍ରସିଦ୍ଧ ଶ୍ଳୋକ। ନାଗପତ୍ନୀମାନେ ଯେତେବେଳେ ଭଗବାନ ପ୍ରାର୍ଥନା କରୁଥିଲେ ତା ଦେହରେ ଏଇ ଗୋଟେ ଶ୍ଳୋକ ମଧ୍ୟ ରହିଥିଲା, ଭଗବାନ ଭଗବାନ ନିଜକୁ ବିସ୍ତାର କରନ୍ତି ଚତୁର୍ଭୁଜ ରୂପରେ, ଏମାନେ ବହୁତ ପ୍ରସିଦ୍ଧ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତେଣୁ ପ୍ରଦ୍ୟୁମ୍ନ ଇତି ବିଖ୍ୟାତ ସର୍ବତ ଅନବମ ପିତୁ, ସବୁ ପ୍ରକାର ସର୍ବତ କହିଲେ ସବୁ ପ୍ରକାର ଅନବମ, ଭଗବାନ ପିତା ତାଙ୍କର ହେଉଛନ୍ତି ଭଗବାନ କୃଷ୍ଣ, ତାଙ୍କଠାରୁ କୌଣସି ଗୁଣରେ ସେ କମ୍ ନୁହନ୍ତି, ପ୍ରଦ୍ୟୁମ୍ନ କୌଣସି ଗୁଣରେ କମ୍ ନୁହନ୍ତି, ଅନବମ କୌଣସି ଗୁଣରେ କମ୍ ନୁହନ୍ତି ପିତାଙ୍କ ଭଳି ସେ। ତେଣୁ ଏ ଭଗବାନ ପୁତ୍ର ପ୍ରଦ୍ୟୁମ୍ନ ଆଙ୍କ ବିଷୟରେ ସବୁ ଆସିବ, ଆଙ୍କର କଥା ମଧ୍ୟ ଆସିବ, ପ୍ରଦ୍ୟୁମ୍ନଙ୍କର ବିବାହ ଦୁଇଟି ବିବାହ କରିଛନ୍ତି, ଆଉ ଥାଇ ଥାଇ ପାରେ ଦୁଇଟି ବିବାହ ବର୍ଣ୍ଣନା କରାଯାଇଛି ଭାଗବତମରେ। ପ୍ରଦ୍ୟୁମ୍ନ ବିବାହ କରିବେ କାହାକୁ ନା, ପ୍ରଦ୍ୟୁମ୍ନ ବିବାହ କରିବେ ଉଷାଙ୍କୁ, ଉଷା ଅନିରୁଦ୍ଧ ସରି ଅନିରୁଦ୍ଧ ବିବାହ କରିବେ ତାଙ୍କୁ, ପ୍ରଦ୍ୟୁମ୍ନ ବିବାହ କରିବେ ଏଇ ଯେଉଁ ରୁକ୍ମିଣୀଙ୍କର, ଯେଉଁ ରୁକ୍ମିଙ୍କର କନ୍ୟାଙ୍କୁ ବିବାହ କରିବେ ପ୍ରଦ୍ୟୁମ୍ନ, ରୁକ୍ମବତୀଙ୍କୁ ବିବାହ କରିବେ, ଏସବୁ ଆସିବ। ତା ପୂର୍ବରୁ ମଧ୍ୟ ସେ ବିବାହ କରିବେ ଆଉ ଜଣଙ୍କୁ ଆଉ ବିବାହ କରିବେ, ନା ନା ସିଏ ଲକ୍ଷ୍ମଣ ବିବାହ କରିବେ ସାମ୍ବ ବିବାହ କରିବେ। ପ୍ରଦ୍ୟୁମ୍ନଙ୍କର ଦୁଇଟି ବିବାହ ରହିଛି, ଗୋଟେ ହେଉଛି ରୁକ୍ମବତୀ, ରୁକ୍ମଙ୍କର ଯିଏ ଭଗବାନଙ୍କ ବିରୁଦ୍ଧରେ ଏସବୁ ଚାଲିବ ବିବାହ ପୂର୍ବ ବର୍ଣ୍ଣନା କରାଗଲା ନା, ସିଏ ତାଙ୍କର କନ୍ୟାଙ୍କୁ ସେ ଦେବେ, ପ୍ରଦ୍ୟୁମ୍ନଙ୍କୁ ଦେବେ। ଆଉ ପ୍ରଦ୍ୟୁମ୍ନଙ୍କର ମୋର ମନେ ପଡ଼ୁନି ଠିକ ଭାବରେ, ରୁକ୍ମଙ୍କ କନ୍ୟାଙ୍କୁ ବିବାହ କରିବେ ଆଉ ଉଷା ଅନିରୁଦ୍ଧ ନାଇଁ କି, ଯାହା ହଉ ମୋର ମନେ ପଡ଼ୁନି, ତାଙ୍କ ବିଷୟରେ ମଧ୍ୟ କଥା ଚାଲିବ, ପ୍ରଦ୍ୟୁମ୍ନଙ୍କ ବିଷୟରେ କଥା ଚାଲିବ। ପ୍ରତି ପତ୍ନୀଙ୍କ ଗର୍ଭରୁ ଦଶ ଦଶଟି ପୁତ୍ର ଏବଂ ଗୋଟିଏ ଗୋଟିଏ କନ୍ୟା ପ୍ରାପ୍ତ ହେବେ, ଏବଂ ଏମାନଙ୍କର ମଧ୍ୟ ସେହିଭଳି ଭାବରେ ଗୋଟିଏ ଗୋଟିଏ ଦଶ ଦଶଟି ପୁତ୍ର ଏବଂ ଗୋଟିଏ ଗୋଟିଏ କନ୍ୟା ଯାହାତ ହେବେ, ଏସବୁ ଲୀଳା ବର୍ଣ୍ଣନା କରେ। 90ଟି ଅଧ୍ୟାୟରେ ଭଗବାନ ଲୀଳା ବର୍ଣ୍ଣନା କରାଯାଉଛି, କୌଣସି ସ୍କନ୍ଧରେ ଏତେ ଅଧ୍ୟାୟ ନାହିଁ ଯେଉଁଭଳି ଭାବରେ ଦଶମ ସ୍କନ୍ଧ ରହିଛି। ଇଏ ହେଉଛି ଆଶ୍ରୟ ତତ୍ତ୍ୱ ଭାଗବତମରେ, 10ଟି ବିଷୟ ରହିଛି,
ତା ଭିତରୁ କୃଷ୍ଣ ହେଉଛନ୍ତି ଏଇ ଯେଉଁ ଭାଗବତ ଦଶମ ସ୍କନ୍ଦ ହେଉଛି ଆଶ୍ରୟ ତତ୍ତ୍ଵ। ଆଉ ଯେଉଁ ନଟ ବିଷୟ ରହିଛି କ'ଣ କ'ଣ ସେ ବିଷୟ ଏଇ ଦଶଟି ବିଷୟ ରହିଛି, ସବୁ ଜ୍ଞାନ ରହିଛି ଭାଗବତମରେ। କେମିତି ସୃଷ୍ଟି ହେଉଛି, କେମିତି ତା'ର ବିସ୍ତାର ହେଉଛି, କେଉଁଠି କ'ଣ ସ୍ଥାନ ସବୁ ରହିଛି, କେମିତି ଭଗବାନ ତାଙ୍କର ଭକ୍ତମାନଙ୍କୁ ପୋଷଣ କରନ୍ତି, ଯେଉଁ କର୍ମ ବାସନା ଉତ୍ତୟ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ମନ୍ୱନ୍ତର ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ଭଗବାନ ବ୍ରହ୍ମାଙ୍କର ଗୋଟିଏ ଦିନଟି 14 ଜଣ ମନୁ ଆସନ୍ତି ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏବଂ ଦଶମ ସ୍କନ୍ଧରେ ଆଶ୍ରୟ ତତ୍ତ୍ଵ ଏବଂ ନିରୋଧ ମୁକ୍ତିର ଆଶ୍ରୟ। ନିରୋଧ କହିଲେ ଭୌତିକ ଜଗତ କେମିତି ଧ୍ୱଂସ ହେବ ଏବଂ କେମିତି ଜଣେ ମୁକ୍ତି ପାଇବ ଏଥିରୁ, ଏବଂ ଆଶ୍ରୟ ତତ୍ତ୍ଵ, ଏହିଭଳି ଭାବରେ 10ଟି ତତ୍ତ୍ଵ ରହିଛି। ସବୁ 9ଟି ଯାକ ତତ୍ତ୍ଵ ଏଇ ଆଶ୍ରୟ ତତ୍ତ୍ଵ ଉପରେ ଆଶ୍ରିତ ହୋଇକି ରହିଛନ୍ତି, ତେଣୁ ଏହି ସ୍କନ୍ଧରେ 9ଟି ଅଧ୍ୟାୟ ରହିଛନ୍ତି। ଆଉ ସବୁ ସ୍କନ୍ଧରେ ଅଳ୍ପ ଅଳ୍ପ ରହିଛି, ପ୍ରଥମ ସ୍କନ୍ଧରେ 19ଟି ଅଧ୍ୟାୟ, ଦ୍ୱିତୀୟ ସ୍କନ୍ଧ 10ଟି ଅଧ୍ୟାୟ, ତୃତୀୟ ସ୍କନ୍ଧ 33ଟି ଅଧ୍ୟାୟ, ଚତୁର୍ଥ ସ୍କନ୍ଧରେ 31ଟି ଅଧ୍ୟାୟ, ପଞ୍ଚମ ସ୍କନ୍ଧ 26ଟି ଅଧ୍ୟାୟ, ଷଷ୍ଠ ସ୍କନ୍ଧରେ 15ଟି ଅଧ୍ୟାୟ, ସପ୍ତମ ସ୍କନ୍ଧରେ କେତେ 19ଟି ନା କେତେ 15ଟି ଅଧ୍ୟାୟ, ଅଷ୍ଟମ ସ୍କନ୍ଧ 24ଟି ଅଧ୍ୟାୟ, ନବମ ସ୍କନ୍ଧ 24ଟି ଅଧ୍ୟାୟ, ଦଶମ ସ୍କନ୍ଧ 9ଟି ଅଧ୍ୟାୟ, ଏକାଦଶ ସ୍କନ୍ଧରେ 31ଟି ଅଧ୍ୟାୟ, ଦ୍ୱାଦଶ ସ୍କନ୍ଧରେ 13ଟି ଅଧ୍ୟାୟ, ପାଖାପାଖି 335 ଅଧ୍ୟାୟ ରହିଛନ୍ତି। ତେଣୁ 1/3 ହେଉଛନ୍ତି ଏଥିରେ ଦଶମ ସ୍କନ୍ଧରେ 1/3। ଭଗବାନ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କଲେ ମଧ୍ୟ ସୁତ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଅନ୍ତିମରେ କହିବେ, କେବଳ ପ୍ରଭୁ ମୁଁ ଆପଣଙ୍କର ଲୀଳା କିଛି ବର୍ଣ୍ଣନା କରିପାରିଲିନି, କେବଳ ପ୍ରଣାମ କରୁଛି ଆପଣଙ୍କୁ। ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଇଟା କହିବେ, ଯାହା ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ, କେବଳ ପ୍ରଭୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ଆପଣଙ୍କ ଲୀଳା ଅନନ୍ତ ରହିଛି, ସରିବ ନାହିଁ। ତେଣୁ ଇଏ ଭଗବାନ ତାଙ୍କର ଭଗବାନ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଭଗବାନ, ପ୍ରଦ୍ୟୁମ୍ନ ମଧ୍ୟ ସେହିଭଳି ଭାବରେ ନା ଅବମମ୍ ନ ଅନବମମ୍ ପିତୁ, କୌଣସି ଗୁଣରେ ତାଙ୍କଠାରୁ କମ୍ ନୁହନ୍ତି। ଏବଂ ତୃତୀୟ ସ୍କନ୍ଧ 4ର୍ଥ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଉଦ୍ଧବଙ୍କୁ ମଧ୍ୟ କୁହାଯାଇଛି, ଉଦ୍ଧବ ମଧ୍ୟ ଭଗବାନଙ୍କ ଠାରୁ କୌଣସି ଗୁଣରେ କମ୍ ନଥିଲେ, କିନ୍ତୁ ଉଦ୍ଧବ ବିଷ୍ଣୁ ତତ୍ତ୍ଵ ନୁହନ୍ତି, ଉଦ୍ଧବ ହେଉଛନ୍ତି ଜୀବ ତତ୍ତ୍ଵ, ଭଗବାନ ପାର୍ଶ୍ୱଦ ମାନେ ସବୁ। ସେଥିରେ ମଧ୍ୟ ଭଗବାନ କହିଛନ୍ତି ଏଇଟା ଯେ ଉଦ୍ଧବ ନ ଉଦ୍ଧବ ଅଣୁପ ଅନୁନ, ଏସବୁ କେଉଁଠି ଅଛନ୍ତି ତୃତୀୟ ସ୍କନ୍ଧରେ, କେଉଁଠି ରହିଛି ତୃତୀୟ ସ୍କନ୍ଧ, କହୁଛନ୍ତି ଚତୁର୍ଥ ଅଧ୍ୟାୟ ଶ୍ଳୋକ 31ରେ, ନ ଉଦ୍ଧବ ଅଣୁଅପି ମନ୍ୟୁନ, ଭଗବାନ ଉଦ୍ଧବକୁ ଗୋଟେ ଚିଠି ଲେଖିକି ଦେବେ, ଚିଠି ଲେଖିକି ପଠେଇବେ ବଦ୍ରୀନାଥ ନାରାୟଣଙ୍କ ପାଖକୁ ପଠେଇବେ, ସେଇଠି ସିଏ ଭଗବାନ କଥା ପ୍ରଚାର କରିବେ। ତେଣୁ ଏ ଶ୍ଳୋକଟି କୁହାଯାଇଛି ଯେ ନ ଉଦ୍ଧବ ଅଣୁଅପି ମନ୍ୟୁନ, ମୋଠାରୁ ଅଣୁ ମଧ୍ୟ ଅଣୁମାତ୍ରେ ମଧ୍ୟ ସେ ନୁନ ନୁହଁ। ମହତ୍ ଗୁଣେଇ ନାଦିତ ପ୍ରଭୁ, ମହତ୍ ଗୁଣେଇ କହିଲେ ଏ ଯେଉଁ ସତ୍ୱରଜ ତମ ଗୁଣ ଅଛି, ଏ ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ। ମହତ୍ ଗୁଣେଇ ନାଦିତ ପ୍ରଭୁ ଅତୋ ମହତ୍ ବୈନମ ଲୋକଂ ବ୍ରାହ୍ୟ ନିହତିଷ୍ଠ, ତେଣୁ ମୋର ମୁଁ ଯେତେବେଳେ ଚାଲିଯିବି ମୋର କଥାକୁ ପ୍ରଚାର କରିବା ପାଇଁ ଏଇଠି ରୁହନ୍ତୁ, ଏଇଭଳି ଭାବେ ଚିଠି ଦେଇକି ପଠେଇବି ନାରାୟଣ ପାଖକୁ। କାରଣ ଭଗବାନ ଯେତେବେଳେ କାହିଁକି ବଦ୍ରୀନାଥକୁ ପଠେଇଲେ, ବଦ୍ରୀନାରାୟଣ ବଦ୍ରୀନାଥକୁ ପଠେଇଲେ, କାରଣ କ'ଣ ନା ଆଚାର୍ଯ୍ୟ ବିଶେଷ ବିଶ୍ୱନାଥ ଚକ୍ରପୁଠାକୁ ତାଙ୍କ ଟୀକାରେ କହିଛନ୍ତି, ଭଗବାନ ଯେଉଁ ଲୀଳା କଲେ ସବୁଠାରେ ଲୀଳା କଲେ, ପୃଥିବୀ ପୃଷ୍ଠରେ ବିଭିନ୍ନ ସ୍ଥାନରେ ଲୀଳା କଲେ, ସ୍ୱର୍ଗରେ ଲୀଳା କଲେ, ପାତାଳ ସୂତଳ ଲୋକକୁ ଲୀଳା କଲେ, ଏମିତିକି କ'ଣ ବୈକୁଣ୍ଠ ଲୋକକୁ ଯାଇକରି ସେଠୁ ବ୍ରାହ୍ମଣଙ୍କର କନ୍ୟା ପୁତ୍ରମାନଙ୍କୁ ସବୁ ଉଦ୍ଧାର କଲେ, ସବୁଠିକି ଯାଇଛନ୍ତି, କିନ୍ତୁ ବଦ୍ରୀନାଥରେ ଲୀଳା କରିନଥିଲେ। ତେଣୁକରି ଭଗବାନ ଉଦ୍ଧବଙ୍କ ହାତରେ ଏଇ ଚିଠିଟି ଦେଇଥିଲେ, ଚିଠି ପଠେଇଥିଲେ ଉଦ୍ଧବ ସେଇଠି କହିବେ, କାରଣ ତାଙ୍କର ନରନାରାୟଣ ଭଗବାନ ରହିଛନ୍ତି ଏବଂ ତାଙ୍କ ବିଭିନ୍ନ ମୁନି ଋଷିମାନେ ସବୁ ରହିଛନ୍ତି, ଭଗବାନଙ୍କୁ ସେମାନେ ଦର୍ଶନ କରିପାରିଲେନି, ତାଙ୍କ ମନ ଦୁଃଖ ହୋଇଥିଲା, ତେଣୁ ଏଇ ଚିଠିଟି ଦେଇକି ପଠେଇଲେ। ନୋ ଉଦ୍ଧବ ଅଣୁଅପି ମନ୍ୟୁନ, ମୋଠାରୁ ଅଣୁମାତ୍ର ସେ ନ୍ୟୁନ ନୁହନ୍ତି, ମହତ୍ ଗୁଣେଇ ନା ଆଦିତ ପ୍ରଭୁ, କାହିଁକି ନା ମୋର ଏଇ ଯେଉଁ ଗୁଣ ରହିଛି ସତ୍ୱରଜ ତମ ତିନି ଗୁଣ, ଆ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ। ଗୁଣରୁ ଉର୍ଦ୍ଧକୁ ଯିବା ଛୋଟିଆ କଥା ନୁହଁ, ମହାତ୍ମା ସେମାନେ ପରିଣତ ହୋଇଯିବେ, ମହାତ୍ମା ଅନୁସ୍ତୁ ମା ପାର୍ଥ ଦେବୀ ପ୍ରକୃତି ମା ଶ୍ରୀତା ଅତ ମହତ୍ ବୈଭିନମ ଲୋକଙ୍କ ପ୍ରାୟ ନୀତି ତିଷ୍ଠ ଦୁ, ତେଣୁ ମୁଁ ଚାଲିଗଲେ ମଧ୍ୟ ଇଏ ରହିକରି ଭଗବାନ କଥା ପ୍ରଚାର କରିବେ। ତେଣୁ ବଦ୍ରୀନାଥରେ ଉଦ୍ଧବ ଆମ କେଉଁଦିନ ଗୋଟେ କହୁଥିଲେ, ଉଦ୍ଧବ ଦୁଇଟି ସ୍ଥାନରେ ରହିଛନ୍ତି, ବଦ୍ରୀନାଥରେ ରହିଛନ୍ତି ଏବଂ ବୃନ୍ଦାବନରେ ମଧ୍ୟ ରହିଛନ୍ତି,
ବୃନ୍ଦାବନରେ ମଧ୍ୟ ଭଗବାନଙ୍କର ଲୀଳା ସ୍ମରଣ କରୁଛନ୍ତି। ଭଗବାନ ଭକ୍ତ ଭଗବାନଙ୍କ ଲୀଳାକୁ ସବୁବେଳେ ସ୍ମରଣ କରିବେ। ତେଣୁ ଏଇଭଳି ଭାବରେ କିନ୍ତୁ ପ୍ରଦ୍ୟୁମ୍ନ ଇଏ ହେଉଛନ୍ତି ଭଗବାନ ବିଷ୍ଣୁ ତତ୍ତ୍ୱ ନିଜକୁ ବିସ୍ତାର କରିଥିଲେ ପ୍ରଦ୍ୟୁମ୍ନ ବାସୁଦେବ ପ୍ରଦ୍ୟୁମ୍ନ ଅନୁରୁଦ୍ଧ ତେଣୁ ନିଜକୁ ବିସ୍ତାର କରିଛନ୍ତି। ସର୍ବତୋ ଅନବମ ପିତୁ ପିତାଙ୍କ ଭଳି ଭଳି ଅଲମୋଷ୍ଟ ସେଇଭଳି ଭାବରେ ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ। ଏଇଟା ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ସବୁ ବିଷ୍ଣୁ ତତ୍ତ୍ୱ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। କୃଷ୍ଣଙ୍କର ଚାରୋଟି ଅଧିକ ବିଶେଷତ୍ୱ ରହିଛି। କ'ଣ କ'ଣ ସେ ପ୍ରେମ ମାଧ୍ୟମ ପ୍ରେମ ଲୀଳା ପ୍ରେମଣା ଏଇ ଚୈତନ୍ୟ ଆମର ଭକ୍ତି ସ୍ୱାମୀ ସହିତ ବର୍ଣ୍ଣନା କରାଯାଇଛି। ଲୀଳା ମାଧୁରୀ ପ୍ରେମ ମାଧୁରୀ ଭଗବାନ ଭେଣୁ ମାଧୁରୀ ଭଗବାନଙ୍କର କାହାର ନାହିଁ ଭେଣୁ କେବଳ କୃଷ୍ଣଙ୍କର ରହିଛି। ସେ କୃଷ୍ଣ ମଧ୍ୟ ତାଙ୍କର ଦ୍ୱାରକାରେ ବା ମଥୁରାରେ ବେଣୁ ନାହିଁ ବୁଝିପାରିବେ ନାହିଁ। କେବଳ ବୃନ୍ଦାବନରେ ବୋଧେ ବୃନ୍ଦାବନରେ ମଧ୍ୟ ସିଏ କିଏ ବଜାଇଲା। ଏଇଭଳି ଭାବରେ ଭଗବାନ ବେଣୁ ମାଧୁରୀ ରହିଛି ଏବଂ ଭଗବାନ ରୂପ ମାଧୁରୀ ଭଗବାନ ରୂପ ସହିତ କେହି ସମାନ ହୋଇପାରିବେ ନାହିଁ। ଏତେ ଭଗବାନ ବିଷ୍ଣୁ ତତ୍ତ୍ୱ ରହିଛନ୍ତି ତାଙ୍କର ଷାଠିଏଟି ଗୁଣ ରହିଛି କିନ୍ତୁ ଏହି ଚାରୋଟିରେ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଏମିତିକି ଅନ୍ୟ ବିଷ୍ଣୁ ତତ୍ତ୍ୱମାନେ ସମାନ ହୋଇପାରିବେ ନାହିଁ। ବାସୁଦେବ ଶଙ୍କର ପ୍ରଦ୍ୟୁମ୍ନ ଅନୁରୋଧ ଏମାନେ ସମସ୍ତେ ରାମାଦିମୂର୍ତ୍ତି ସୁକଳା ନିୟମେନ ତିଷ୍ଠନ୍ ନାନାବତାର ମକରୋଧ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମଭବତ୍ ପରମାପମାନୟୋ ଗୋବିନ୍ଦମାଦି ପୁରୁଷାଙ୍ଗ। ବହୁତ ବିଷ୍ଣୁ ତତ୍ତ୍ୱ ରହିଛନ୍ତି କିନ୍ତୁ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଚାରୋଟି ମାଧୁରୀ ରହିଛି ଏ ଚାରୋଟିରେ କେହି ସମାନ ହୋଇପାରିବେ ନାହିଁ। ତେଣୁ ଏଇଭଳି ଭାବରେ ପାଖାପାଖି ସମାନ ଏଇଭଳି ଭାବରେ ଧରିବାକୁ ପଡ଼ିବ। ନାଭବମ ଅନବମ ପିତୁ ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ବିଶ୍ୱନାଥ ଚକୁଟା କହୁଛନ୍ତି କାମଦେବ ପ୍ରଦ୍ୟୁମ୍ନେ ତଦ୍ ଇଚ୍ଛା ସପ୍ରବିଶ୍ୟ। କାମଦେବ ପ୍ରଦ୍ୟୁମ୍ନଙ୍କ ଶରୀରରେ ପ୍ରବେଶ କରିଥିଲେ। ବହୁତ ଲୀଳାରେ ଆମେ ଦେଖିବା ଯେମିତି ଆମର ରହିଛନ୍ତି ଯେଉଁ ରହିଛନ୍ତି କିଏ ରାୟ ରାମାନନ୍ଦ ତାଙ୍କ ପାଖରେ ଅର୍ଜୁନ ପ୍ରବେଶ କରିଥିଲେ ଏବଂ ଇଏ ମଧ୍ୟ ବିଶାଖା ଦେବୀ ମଧ୍ୟ ପ୍ରବେଶ କରିଥିଲେ। ଏଭଳି ଭାବେ ସବୁ ରହିଛି ଜଣ ଜଣଙ୍କ ଉପରେ ବା ଆପଣ ଦେଖିବେ ନବମ ଅଧ୍ୟାୟରେ ବର୍ଣ୍ଣନା ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ଯେଉଁ ଅଷ୍ଟମ ଅଧ୍ୟାୟରେ ନବମ ଅଧ୍ୟାୟରେ ଭଗବାନ ଲୀଳା ଶୁଣିକିରି ଅଷ୍ଟମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ଇଏ ପଚାରିବେ ପରୀକ୍ଷିତ ମହାରାଜ ପଚାରିବେ କୃଷ୍ଣ ନନ୍ଦ କି ମକରତ ବ୍ରହ୍ମନ୍ ଶ୍ରେୟ ଏବଂ ମହୋଦୟମ୍ ଯଶୋଦାସ ମହାଭାବା ପ୍ରଭୁ ଯଶ ସ୍ତନ ହରି। ନନ୍ଦ ମହାରାଜ କି ପୁଣ୍ୟ କରିଥିଲେ ଏବଂ ଯଶୋଦା ମଧ୍ୟ କି ପୁଣ୍ୟ କରିଥିଲେ ତାଙ୍କର ସ୍ତନ୍ୟପାନ କଲେ ଭଗବାନ ହରି ସ୍ତନ୍ୟପାନ କଲେ। ତେଣୁ ସେ ଶ୍ଳୋକର ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିବେ ନନ୍ଦ ହେଉଛନ୍ତି ଦ୍ରୋଣ ଏବଂ ଯଶୋଦା ହେଉଛନ୍ତି ଧାରା। ଏ ଯେଉଁ ବସୁ ଏମାନେ ବସୁ ଥିଲେ ବ୍ରହ୍ମାଙ୍କର ଆଦେଶରେ ଏମାନେ ଆସିଛନ୍ତି କିନ୍ତୁ ଦ୍ରୋଣ ଏବଂ ଧାରା ଯେ ଆସିଛନ୍ତି ଏମାନେ ପ୍ରକୃତରେ ନନ୍ଦ ମହାରାଜ ଯଶୋଦା ନୁହନ୍ତି। ନନ୍ଦ ଯଶୋଦା ହେଉଛନ୍ତି ଭଗବାନ ନିଜ ପିତା ମାତା। ଏମାନେ ତପସ୍ୟା କରି ବ୍ରହ୍ମାଙ୍କର କୃପାରୁ ଏମାନେ ସେ ପିତାମାତାର ରୋଲ୍ କରୁଥିଲେ ଏମାନେ ଆଶ୍ରୟ ନେଇଥିଲେ ପିତାମାତା ଭଳି ଭଗବାନଙ୍କର ପୁତ୍ର ବାତ୍ସଲ୍ୟ ଭାବ ଆସ୍ୱାଦନ କରୁଥିଲେ। ଏଇଭଳି ଭାବରେ ଆମେ ଦେଖିବା ଭଗବାନ ପାର୍ଶ୍ୱଦମାନଙ୍କର କିଏ କେଉଁଭଳି ଭାବରେ ଆଶ୍ରୟ ନେଇଛନ୍ତି ଶରୀରରେ। ତେଣୁ ସେଇଭଳି ଭାବରେ ଭଗବତୀ ଜଗଦୀପ ବିଶ୍ୱନାଥ ଚକୁଟାକୁ ଯେମିତି ଜଗତ ଭଗବାନଙ୍କ ଶରୀରରେ ଆଶ୍ରୟ ନେଇଛନ୍ତି ସବୁକିଛି ଭଗବାନ ମୁଖରେ ଦେଖିଲେ ନା ମା ଯଶୋଦା ଦେଖିଲେ ସବୁକିଛି ରହିଛନ୍ତି ଦେଖିଲେ ଦୁଇଥର ଦେଖିଲେ ମା ଯଶୋଦା ଭଗବାନ ବିଶ୍ୱ ରୂପ ଦେଖାଇଲେ ଅର୍ଜୁନକୁ ଦେଖାଇଲେ କିନ୍ତୁ ମା ଯଶୋଦାଙ୍କୁ ଦେଖାଇଲେ ତାଙ୍କ ପାଟି ଭିତରେ ଦେଖାଇଲେ ନାମ ବକ୍ତିତବାନ ଆମ୍ବୋ ସର୍ବେ ମିଥ୍ୟା ବିଶ୍ୱଂଚିନ ଦଶମ ସ୍କନ୍ଧ ଅଷ୍ଟମଧ୍ୟାୟରେ ବର୍ଣ୍ଣନା ଅଷ୍ଟମଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ଲୀଳା କରୁଥିଲେ ଛୋଟ ପିଲା ଲୀଳା କରୁଥିଲେ ମାଟି ଟିକେ ଖାଇଦେଲେ ମାଟି ଟିକେ ଯେତେବେଳେ ଖାଇଦେଲେ ସାଙ୍ଗେ ସାଙ୍ଗେ ତାଙ୍କ ସାଙ୍ଗ ବାଳମାନେ କହିଲେ ମା ମା କୃଷ୍ଣ ମାଟି ଖାଇଲା ମାଟି ଯେତେବେଳେ ଯଶୋଦା ମାଙ୍କର ଚିନ୍ତା ପଡ଼ିଗଲା ଏ ପୁଅ ମାଟି ଖାଇଲାଣି ପେଟ ଖରାପ ହବ କୃମି ହବ ଇତ୍ୟାଦି କହିକି ତାକୁ ପଚାରିଲେ ତୁ ମାଟି ଖାଇଛୁ ନା 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 ଭକ୍ତି ତ ବା ଆନମ୍ବ
ମୁଁ ଆମ୍ଭ ହେ ମା ମୁଁ ମାଟି ଖାଇ ମୁଁ କାହିଁ ମାଟି ଖାଇବି ଏତେ ସୁନ୍ଦର ସୁନ୍ଦର ଖାଦ୍ୟ ଦେଉଛ ତମେ ସ୍ତନ ପାନ କରୁଛି ନା ସମସ୍ତେ କହୁଛନ୍ତି ସର୍ବେ ମିଥ୍ୟା ବିଷୟ ଚିହ୍ନ ସମସ୍ତେ ଯେଉଁ କହୁଛନ୍ତି ସବୁ ମିଥ୍ୟା କହୁଛନ୍ତି ନା ବଳରାମ ନା ସିଏ ମଧ୍ୟ ମିଥ୍ୟା କହୁଛନ୍ତି ନା ତୁ ସତ କହୁଛୁ ନା ହଁ ଯଦି କ'ଣ ଯଦି ସମ୍ୟକ ବସତା ମୁଖ ଯଦି ସତ୍ୟମ ଘିର ତରି ଯଦି ତମେ କହୁଛ ସେମାନେ ସତ୍ୟ କହୁଛନ୍ତି ତାହେଲେ ଦେଖୁନୁ ମୋର ମୁଖକୁ ମୁଁ ମୁଖ ଦେଖିଦେବି ଦେଖା ଦେଖା ଦେଖିବା ଭଗବାନ ଯେତେବେଳେ ପାଟି ଖୋଲିଦେଲେ ଦେଖା ଗଲେ ସବୁ ବିଶ୍ୱାସ ହେଇଗଲା ଭଗବାନ ପାଟି ଭିତରେ ଏ ଅଦ୍ଭୁତ ଭଗବାନ ଏଇଭଳି ଭାବରେ ଅଦ୍ଭୁତ କର୍ମ କ'ଣ ନ କରିପାରନ୍ତି ଭଗବାନ ଗୋଟେ ସପ୍ତମ ଅଧ୍ୟାୟରେ ଦେଖେଇଛନ୍ତି ପୁଣି ଅଷ୍ଟମ ଅଧ୍ୟାୟ ଦେଖେଇଲେ ଭଗବାନ ସପ୍ତମ ଅଧ୍ୟାୟରେ ମା ଯେତେବେଳେ ତାକୁ ଲାଳନ ପାଳନ କରୁଥିଲେ ଏ ଯେଉଁ ପୁଅ ବହୁତ ଭାରି ହେଇଯାଇଥିଲା ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଯେଉଁ ବର୍ଷକ ଲୀଳା ବର୍ଷକରେ ସେହି ସମୟରେ ଇଏ ଆସିଲା କ'ଣ ଘୂର୍ଣ୍ଣିବାତ ରୂପରେ ଆସିଲା ତୃଣାବର୍ତ୍ତ ତେଣୁ ଭଗବାନ ବହୁତ ଓଜନଦାର ହେଇଗଲେ କାରଣ ତୃଣାବର୍ତ୍ତ ଆସି ମାଆକୁ ବି ନେଇଯିବ ତେଣୁ ଅସୁବିଧା ହେବ କହିକିରି ମା ଭଗବାନ ଏତେ ଓଜନ ହେଇଗଲେ ଦେଖିପାରିଲେ ନାହିଁ ଯଶୋଦା ତେଣୁ ଯଶୋଦା ମାଆଙ୍କୁ ପୁତ୍ରକୁ ରଖିକିରି ଚିନ୍ତା କରିବାକୁ କ'ଣ ହେଲା ପୁଅର ଏତେ ଓଜନ କେମିତି ହେଇଗଲା ତେଣୁ ଆ ଭିତରେ ଘଟଣାଟି ହେଇଗଲା ସବୁ ହେଇଗଲା ତାହାପରେ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ମା ତାଙ୍କୁ କୋଳରେ ବସି ତନେ ପାନ କରୁଛନ୍ତି ଭଗବାନଙ୍କର ମୁଖରେ ଛୋଟ ଛୋଟ ଦାନ୍ତ କିଛି କିଛି ରହିଛି ଭଗବାନ ତାଙ୍କର ମୁଖ ଦେଖିକିରି ମା ଯଶୋଦା ବହୁତ ଆନନ୍ଦିତ ହେଉଛନ୍ତି କେତେ ସୁନ୍ଦର ମୁଖ ରହିଛି ଏଇଭଳି ଭାବେ ଦେଖିଲା ବେଳେ ତାଙ୍କର ସେ ଡାଉଟ୍ଟା ସରି ପୂର୍ଣ୍ଣ ହେଇନଥିଲା ଡାଉଟ୍ଟା କ୍ଲିଅର୍ ହେଇନଥିଲା କାହିଁକି ଏତେ ଭାରି ହେଇଯାଇଥିଲେ ତେଣୁ କୃଷ୍ଣ ଯେତେବେଳେ ହାଇ ମାରିଦେଲେ ସେତେବେଳେ ତାଙ୍କର ମୁଖରେ ଦେଖିଲେ ଫୁଣି ଥରେ ପୃଥିବୀକୁ ଦେଖିଲେ ପୃଥିବୀ ମାନେ ସମଗ୍ର ବିଶ୍ୱକୁ ଦେଖିଲେ ଖାଲି ପୃଥିବୀ ନୁହଁ ଏବଂ ନିଜକୁ ମଧ୍ୟ ଦେଖିଲେ ତାଙ୍କ ମା ପାଟି ଭିତରେ ପୁଣି ସେ ମୋହିତ ହେଇଗଲେ କ'ଣ ହେଲା ସବୁ ଭଗବାନ ପ୍ରାର୍ଥନା କରିବାକୁ ଆରମ୍ଭ କଲେ ଏଇସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଅଦ୍ଭୁତ ଲୀଳା ଭଗବାନଙ୍କର ତେଣୁ ଏଇଭଳି ଭାବରେ ଭଗବାନଙ୍କର ଲୀଳା ଚାଲିବ ଆମେ ଭାବୁଛୁ ପର ଶ୍ଳୋକଟି ଆଲୋଚନା କରିବା ବୋଲି କିନ୍ତୁ ଏଇ ସମୟ ଶ୍ଳୋକଟି ସାରିଗଲା ଆସ୍ୱାଦନ କରିବା କଥା ଭଗବାନଙ୍କୁ ଲୀଳା ଯିବ ଆଉ ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଗୌରବିନ୍ଦ କି ଜୟ ଗୌରବ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।